भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् तृतीयस्कन्ध पञ्चमाध्याय श्लोक 50 त्वं न सुराणाम् असि सान्वयानाम् त्वं न सुराणाम् असि सान्वयानाम् कुटस्थाद्य पुरुष पुराणस्थाद्य पुरुष पुराण त्वं देव सत्यां गुणकर्म योनौ त्वं देव सत्यां गुणकर्म योनौ रेतस्त्वजायां कविमादधीज रेतस्त्वजायां कविमादधीज त्वं न सुराणाम् असि सान्वयानाम् कुटस्थ आद्य पुरुष पुराणाम् त्वं देव सत्यां गुणकर्म योनौ रेतस्त्वया त्वजायां कविमादधीयजः सुराणाम् अतिसान्वयानाम् कुटस्थाद्य पुरुष पुराणाम् त्वं देव सत्या गुणकर्म योनो रेतस्त्वजायां कविमादधीयज
त्वं न सुराणाम्
असि सान्वयानाम् कुटस्थाद्य पुरुष पुराणाम्
देव सत्या गुणकर्म योनो
त्वं देव सत्या गुणकर्म योनो सुराणाम् असि सान्वयानाम् कुटस्थाद्य पुरुष पुराणाम्
देव सत्यं गुणकर्म योनो
त्वं देव सत्या गुणकर्म योनो कविमादधीशः कविमादधीजः त्वं न सुराणाम् असि सान्वयानाम् कुटस्थाद्य पुरुष पुराणाम् कुटस्थाद्य पुरुष पुराणाम् देव सत्या गुणकर्म योनौत्वजायं कविमादधीयज त्वं न सुराणाम् असि सान्वयानाम् कुटस्थाद्य पुरुष पुराणाम् त्वं देव सत्या गुणकर्म योनो एकस्त्वजायां कविमादधीयज त्वं न सुराणाम् असि सान्वयानाम् कुटस्थाद्य पुरुष पुराणाम् त्वं देव सत्या गुणकर्म योनौत्वजायां कविमादधीयज त्वं न सुराणाम् असि सान्वयानाम्
कुटस्थाद्य पुरुष पुराण
देव सत्यं गुणकर्म जोनो
ध्वजायां
कविमाद देज
शब्दान न आंब मान कर सुराणाम देवता मान कर असी आपण अटंती सान्वयान विभिन्न पद पदवीरे कूटस्थ जे अपरिवर्तित आद्य जांगो उपरे कही नांती पुरुष आदि पुरुष पुराण पुरातन जहांकर अन्य प्रतिष्ठाता नाहन्ति त्वं आपण देव हे भगवान शक्त्यान शक्ति को गुणकर्म जोनो भूत प्रकृतिर गुण ओ क्रियार कारण प्रति रेत वीर्य त्वजायां उत्पादन निमित्त कविम समष्टि जीव आदधे आधान करछन्ति अजह जहांकर जन्म नहीं शुक्रन बा हे देव आपण कारण सहित कार्य स्वरूप देवता मानकर अर्थात आम मानकर आपण ही आदि कारण आपण अपरिवर्तनीय पुरातन एवं समस्तंकर अधिष्ठाता अटंती प्राकृत जन्म रहित आपण ही सत्तादि गुण और जन्मादि कारणभूत आद्य शक्ति मायाठारे महत्त्व रूप बीज आदान करछन्ति भगवान होती आदि पुरुष से ब्रह्मांड ठारु आरंभ कर समस्त जीवंकर पिता अटंति जो ब्रह्मांड ठारु विभिन्न श्रेणी समस्त जीव उद्भूत से ब्रह्मांकर मध्य से पिता अटंति से परम पितांकर अन्य कई पिता नहांती ब्रह्मांडर प्रथम जीव श्री ब्रह्माजी आरंभ कर समस्त प्रकार जीव गोटे पिता जात किंतु से भगवान कई पिता नहांती जिते बड़े से अभौतिक जगत में आविर्भूत होंगी से अहितुक कृपावशतः से जन प्रधान भक्त को पिता रूप से ग्रहण करती भौतिक जगत विधान को सम्मान देखा उद्देश्य से एपरी करती अर्थात पिता ग्रहण करती जेहेतु से भगवान अटंती तेणु से सर्वदा स्वेच्छाक्रमे स्वाधीन भाव पिता बाछन्ति किए पिता हे से व्यक्ति को स्वाधीन भाव बाछन्ति उदाहरण स्वरूप भगवान नृसिंह अवतार एक स्तंभ रू बाहर भगवान अहितुक कृपा हेतु अहल्या एक प्रस्तर मध्य बाहर भगवान श्रीराम अवतार पादपद्म स्पर्शर अहल्या एक प्रस्तर मध्य प्रकटित होते भगवान परमात्मा रूपे प्रत्येक जीव साथी अच्छा किंतु से अपरिवर्तनीय अटंती भौतिक जगत में जीव बराबर तार जड़ शरीर परिवर्तन करती किंतु एपरिक भगवान ये जगत से था कौन परिवर्तन हुए से बराबर अपरिवर्तित रुहति कौन परिवर्तन हुए ना ताकि वैशिष्ट अबाध अधिकार श्रीमद भगवद गीता 14 अध्याय 3 श्लोक कहुई भगवान बहिरंगा शक्ति भा भूत प्रकृति को गर्भवती करतीपरी भाव में प्रथम देवता ब्रह्मांड ठार आरंभ कर अति क्षुद्र पिपीलिका पर्यंत विभिन्न श्रेणी समस्त जीव पर भूत प्रकृति सब बाहरी आसती सब श्रेणी जीव ब्रह्मा और बहिरंगा शक्ति भूत प्रकृति द्वारा प्रकाशमान होंगे किंतु भगवान होती समस्त मूल पिता प्रत्येक जीवर भगवान सहित जो संबंध ता निश्चिंत भाव पुत्र और पिता संबंध यह समतात्पर्यपूर्ण संबंध नुह बेले बेले भल पाइबा दिगर पुत्र पिता अधिक होता है किंतु पिता पुत्र संबंध गुरुजन और अधस्थान संबंध तुल्य जीव जिते बड़ हो ना कहीं ଏପରିକି ବ୍ରହ୍ମା ଇନ୍ଦ୍ରଙ୍କ ଭଳି ଦେବତା ହେଉନା କାହିଁକି, ସେ ପରମ ପିତାଙ୍କର ନିତ୍ୟ ସେବକ ବା ଦାସ ଅଟନ୍ତି। ମହତତ୍ତ୍ୱ ଭୂତ ପ୍ରକୃତିର ସମସ୍ତ ଗୁଣର ଉତ୍ପତ୍ତି ସ୍ଥଳ ଅଟେ ଏବଂ ପ୍ରାରବ୍ଧ କର୍ମର ଫଳ ଅନୁଯାୟୀ ଜୀବଗଣ ଏହି ଭୌତିକ ଜଗତରେ ବିଭିନ୍ନ ଯୋନିରେ ଜନ୍ମ ହୁଅନ୍ତି। ମାତା ଭୂତ ପ୍ରକୃତି ଜୀବକୁ ତାର କର୍ମଫଳ ଅନୁଯାୟୀ ଶରୀର ପ୍ରଦାନ କରେ। ଏହି ଶରୀରଟି ଭୂତ ପ୍ରକୃତିର ଏକ ଦାନ ଅଟେ, କିନ୍ତୁ ଆତ୍ମା ମୌଳିକତା ଭଗବାନଙ୍କର ଅଂଶ ବିଶେଷ ଅଟେ। ସମସ୍ତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ସର୍ବପ୍ରଥମେ ଆମେ ଶ୍ରୀପାଦ ବିହାରୀ ପ୍ରଭୁଙ୍କର ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ଆମର ଅନୁଷ୍ଠାନ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ସେ ଆଜି ଏ ରବିବାର କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି। ତେଣୁ ଏଇଭଳି ଭାବରେ ଜୀବର ମଙ୍ଗଳ କରାଯାଉଛି। ଏହି ନଗର କୀର୍ତ୍ତନ ହେଲା ଆଜି ଆମେ ସମସ୍ତେ ପାଖରେ ଥିବା ବିଭିନ୍ନ ଗୃହମାନଙ୍କରେ ନଗର ଗ୍ରାମ ସବୁଠାରେ ଭଗବାନଙ୍କ ନାମ ପ୍ରଚାର ହେବ। ତେଣୁ ମହାପ୍ରଭୁଙ୍କର ଏହି ବାଣୀ ସାର୍ଥକ ହେଉଛି। ଆଜି ବନବିହାରୀ ପ୍ରଭୁଙ୍କର ବ୍ୟବସ୍ଥାରୁ ଆଜି ଆମେ ନିକଟରେ ସମସ୍ତ ସ୍ଥାନରେ ଭଗବାନଙ୍କ ନାମ କୀର୍ତ୍ତନ କଲେ ବର୍ତ୍ତମାନ ଭଗବାନ କଥା କୀର୍ତ୍ତନ ହେବ। ତେଣୁ ଏଇ ଶ୍ରୀମଦ୍ ଭାଗବତମ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟ, ଏ ପଞ୍ଚମ ଅଧ୍ୟାୟ ଶୀର୍ଷକ ହେଉଛନ୍ତି ମୈତ୍ର ମୁନିଙ୍କ ସହ ବିଦୁରଙ୍କର କଥୋପକଥନ। ଗତ ରବିବାର ଆମର ଶ୍ରୀପାଦ ଆଦିପୁରୁଷ ମହାରାଜ ଏ ମୈତ୍ର ମୁନିଙ୍କ ବିଷୟରେ କହିଥିଲେ। ମୈତ୍ର ମୁନି ଏବଂ ବିଦୁରଙ୍କର କଥା ତାଙ୍କର ମାଣ୍ଡୁବ ମୁନି କଥା କହିଥିଲେ, ସେଥିପାଇଁ ସେ ଅଭିଶାପ ପ୍ରାପ୍ତ ହୋଇଥିଲେ। କିନ୍ତୁ ଏ ଯେଉଁ ଅଭିଶାପ ପ୍ରାପ୍ତ ହୋଇଥିଲେ ବିଦୁର, ସେ ଯମରାଜ ସେ ଯେଉଁ ଅଭିଶାପ ପ୍ରାପ୍ତ ହୋଇଥିଲେ, କିନ୍ତୁ ଏଇଟା ଭଗବାନଙ୍କ ବ୍ୟବସ୍ଥାରେ ହୋଇଥିଲା, ସେ କଥାଟା ମହାରାଜ କହିନଥିଲେ। ତେଣୁ ଆମେ ସେଇ ଗୋଟା କହିବୁ ଯେ ସେ ଯେଉଁ ଅଭିଶାପ ଦେଇଥିଲେ କାହିଁକି ନା, ସିଏ ପ୍ରକୃତରେ କିଛି ଭୁଲ କରିନାହାନ୍ତି, କିନ୍ତୁ ତାଙ୍କର ଇଚ୍ଛା ଥିଲା ସେ ଭଗବାନଙ୍କ ଲୀଳାରେ ସାମିଲ ହେବେ। ସେ ଜଣେ ମହାଜନ, ଦ୍ୱାଦଶ ମହାଜନ ମାନଙ୍କ ଭିତରୁ ସେ ଜଣେ ମହାଜନ, ଯମରାଜ ଜଣେ ମହାଜନ, ଷଷ୍ଠ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସେ କଥା କହିଛନ୍ତି, ସ୍ୱୟଂଭୂ ନାରଦ ଶମ୍ଭୁ ଇତ୍ୟାଦି। ତେଣୁ ସେ ମହାଜନ ହେଇକରି ତାଙ୍କର କାର୍ଯ୍ୟ ଥିଲା ଏ ମ୍ୟାନେଜମେଣ୍ଟ ସବୁ ରହିଛି, ପାପ ପୁଣ୍ୟର ବିଚାର, କିଏ କେତେ ପାପ କଲା, କିଏ କେତେ ପୁଣ୍ୟ କରିଛି ତାର ବିଚାର କରାଯିବ। ଜଣେ ରାଜା ଥିଲେ ମୃଗ ରାଜା, ଦଶମ ସ୍କନ୍ଧରେ ତାଙ୍କ କଥା ଆସିବ। ସେ ଏତେ ପୁଣ୍ୟ କରିଥିଲେ ତାର ହିସାବ ନାହିଁ, ଏତେ ପୁଣ୍ୟ କରିଥିଲେ, କିନ୍ତୁ ତାଙ୍କ ଅଜାଣତରେ ଗୋଟେ ପାପ ହେଇଯାଇଥିଲା। କଣ ସେ ପାପ ହେଇଥିଲା ନା, ସେ ବହୁତ ଦାନ କରିଥିଲେ, ଗାଭୀ ଦାନ କରିଥିଲେ। କୁହାଯାଏ ପୃଥିବୀରେ ଯେତେ ଧୂଳିକଣା ଅଛି ତାଠାରୁ ମଧ୍ୟ ଅଧିକ ସଂଖ୍ୟକ ସେ ଗାଭୀ ଦାନ କରିଥିଲେ ବୋଲି କୁହାଯାଏ। ତେଣୁ ଏଇଭଳି ଭାବରେ ଯେତେବେଳେ ଗାଭୀ ଦାନ କରୁଥିଲେ, ଖାଲି ଗାଭୀକୁ ଦାନ କରୁନଥିଲେ, ଗାଭୀ ସହିତ ଅଳଙ୍କୃତ ସ୍ୱର୍ଣ୍ଣ ଅଳଙ୍କାର ଇତ୍ୟାଦି ସହିତ ଦାନ କରୁଥିଲେ। ଦୁଗ୍ଧବତୀ ଗାଭୀ ଯିଏ ଦୁଗ୍ଧ ପ୍ରଦାନ କରୁଛନ୍ତି ସେଇଭଳି ଗାଭୀକୁ ପ୍ରଦାନ କରୁଥିଲେ। ଗୋଟେ ଥର ସେ ଯେଉଁ ଗାଭୀକୁ ପ୍ରଦାନ କରିଥିଲେ, ସେ ଗାଭୀଟି ସେ ଯାଇକିରି ସେଠୁ ପୁଣି ଫେରି ଆସିଥିଲେ, ୟାଙ୍କର ଗୋଷ୍ଠରେ ପୁଣି ମିଶି ଯାଇଥିଲେ, ରାଜାଙ୍କର ଗାଭୀ ଗୋଷ୍ଠରେ ମିଶି ଯାଇଥିଲେ। ସେ ଗାଭୀଟି ଦୁଇବାର ଦାନ ହେଇଗଲା। ତେଣୁ ଦ୍ୱିତୀୟ ଥର ଯେତେବେଳେ ଦାନ କରିଛନ୍ତି, ସେହି ସମୟରେ ଯିଏ ପ୍ରଥମ ଦାନ ଗ୍ରହଣ କରିଥିଲେ ସେ ଆସି କହିଲେ ଏ ଗାଭୀଟି ମୋର। ତେଣୁ ଦ୍ୱିତୀୟ ଜଣ ବ୍ରାହ୍ମଣ ଯିଏ ନେଇଥିଲେ ସେ ଗାଭୀ, ସେ କହିଲେ ଏ ଗାଭୀଟା ତ ମୋର, ରାଜା ନୁଗ ପ୍ରଦାନ କରିଛନ୍ତି। ତେଣୁ ତାଙ୍କ ଭିତରେ ଝଗଡ଼ା ହେଲା, ପୁଣି ସେ ଆସିଲେ, ରାଜାଙ୍କ ପାଖକୁ ଆସିଲେ। ରାଜା କହିଲେ ଏଇଟା ମୋର ଭୁଲରେ ହେଇଯାଇଛି ଅଜାଣତରେ, ଆଉ ଆ ବଦଳରେ ଦ୍ୱିତୀୟ ବ୍ରାହ୍ମଣଙ୍କୁ କହିଲେ ଆମେ ଆ ବଦଳରେ ଲକ୍ଷେ ଗାଭୀ ପ୍ରଦାନ କରିବୁ। ସେ କହିଲେ ନା ନା, ଲକ୍ଷେ ଛାଡ଼ି କୋଟିଏ ବ୍ରାହ୍ମଣ ଗାଭୀ ଦେଲେ ମୁଁ ନେବି ନାହିଁ କହିକି ଛାଡ଼ି ପଳେଇଗଲେ। ତେଣୁ ପ୍ରଥମ ବ୍ରାହ୍ମଣ ମଧ୍ୟ ଛାଡ଼ିକି ପଳେଇଗଲେ। ଏଇଭଳି ଭାବରେ ତାଙ୍କର ଗୋଟେ ଦୋଷ ହେଇଗଲା, ଗୋଟେ ଅଜାଣତରେ ପାପ ହେଇଗଲା। ତେଣୁ ତାଙ୍କର ଯେତେବେଳେ ମୃତ୍ୟୁ ସମୟରେ ତାଙ୍କ ବିଚାର ହେଲା, ସେତେବେଳେ ଯମରାଜ ପଚାରିଲେ, କହିଲେ ଆପଣଙ୍କର ଯେତିକି ପୁଣ୍ୟ କରିଛନ୍ତି ତାର ହିସାବ ନାହିଁ, ବହୁତ ବର୍ଷ କାଳ ପୁଣ୍ୟରେ ସେମାନେ ସବୁ ସ୍ୱର୍ଗକୁ ଯିବେ, ସ୍ୱର୍ଗଲୋକରେ ବାସ କରିବେ, ଉର୍ଦ୍ଧ୍ୱ ଗଚ୍ଛନ୍ତି ତତ୍ତ୍ୱସ୍ଥା, କିନ୍ତୁ ପାପ କର୍ମ ଫଳ ଅନୁସାରେ ନରକ ଗମନ କରିବେ। ତେଣୁ ସେ ପଚାରିଲେ ଯେ ଆପଣ କଣ ଚାହୁଁଛନ୍ତି, ପ୍ରଥମେ ପୁଣ୍ୟର କର୍ମ ଫଳ ପ୍ରାପ୍ତ ହେବେ ନା ପ୍ରଥମେ ପାପ କର୍ମ ଫଳ ପ୍ରାପ୍ତ ହେବେ, ଏ ଚଏସ୍ ବି ଦେଇଥିଲେ। ତେଣୁ ଯେହେତୁ ତାଙ୍କର ଅନେକ ପୁଣ୍ୟ ଥିଲା, ସେଥିପାଇଁ ଯମରାଜ ଚଏସ୍ ଦେଇଥିଲେ। ଯାହା ହଉ, ଇଏ ଗୋଟେ ଆମର ପାଇଁ ଜ୍ଞାତ କଥା, ଏ ଜାଣିବା କଥା। ତେଣୁ ସିଏ କହିଲେ, ଚିନ୍ତା କଲେ ରାଜା ମୃଗ, ସେ ଚିନ୍ତା ଆମ ଦଶମ ସ୍କନ୍ଧରେ ଆଙ୍କ ବିଷୟରେ ଆସିବ ଏଇ କଥା ହେଇଛି। ସେ ଯେତେବେଳେ ସେ କହିଲେ, ଚିନ୍ତା କଲେ, ସେ କହିଲେ ମୁଁ ତ ପୁଣ୍ୟକର୍ମ ଫଳ ଭୋଗ କରିବି, କିନ୍ତୁ ପୁଣ୍ୟକର୍ମ ଫଳ ଭୋଗ କରୁଥିଲେ ମଧ୍ୟ ମୁଁ ଚିନ୍ତା କରିବି ମୋର ପାପକର୍ମ ରହିଛି ଫଳ ପ୍ରାପ୍ତ ହେବା ପାଇଁ, ତେଣୁ ମୋତେ ଆଗ ପାପକର୍ମ ଫଳ ଦେଇଦିଅନ୍ତୁ। ତେଣୁ ଏଇ ଯୋଉ ପାପଟି ହେଇଯାଇଥିଲା, ସେଥିପାଇଁ ତାଙ୍କୁ ଗୋଟେ ସେ ହେଇଯାଇଥିଲେ ଏଣ୍ଡୁଅ ଗୋଟେ ହେଇଯାଇଥିଲେ ଏଣ୍ଡୁଅ ନିମ୍ନ ଅଧ ଗଛନ୍ତି ତାମସା। ତେଣୁ ଏଣ୍ଡୁଅ ହେଇଯାଇକିରି ସିଏ ଗୋଟେ କୁକୁଡ଼ାହସ ବୋଲି କୁହାଯାଉ ସଂସ୍କୃତରେ ସେ ଶବ୍ଦ। ତେଣୁ ସିଏ ଗୋଟେ କୂପରେ ରହିଥିଲେ, ଭଗବାନ ଯେତେବେଳେ ଯାଦବ କଣ ସାଧବ ଶିଶୁମାନଙ୍କ ସହିତ ଯାଦବ କୁମାରମାନଙ୍କ ସହିତ ପିକନିକ କରୁଥିଲେ, ମାସ ଶେଷରେ ପିକନିକ ଯେମିତି ଆମେ କରୁଛେ, ସେମିତି ଭଗବାନ ମଧ୍ୟ ପିକନିକ କରୁଥିଲେ। ସେଇ ସମୟରେ ପିଲାମାନେ ଦେଖିଲେ ଏ କୂଅରେ ଗୋଟେ ଏଣ୍ଡୁଅ ପଡ଼ିଛି, ତେଣୁ ସେମାନେ ଯେତେ ଚେଷ୍ଟା କଲେ ତାକୁ ଉଦ୍ଧାର କରିବା ପାଇଁ ଉଦ୍ଧାର କରିପାରିନଥିଲେ। ତେଣୁ ସେମାନେ ଆସି ଯେତେବେଳେ କହିଲେ ଭଗବାନଙ୍କୁ, ଭଗବାନ କୃଷ୍ଣ ଆସି ବାମ ହାତରେ ତାକୁ ଟେକିଦେଲେ, କାଢ଼ିଦେଲେ କୂପରୁ। ଅଦ୍ଭୁତ କର୍ମ ଭଗବାନ। ତେଣୁ ଭଗବାନଙ୍କ ହାତ ସ୍ପର୍ଶରେ ସେ ପୁଣି ଗୋଟେ ଦିବ୍ୟ ଶରୀର ଧାରଣ କଲେ। ତେଣୁ ସେଇଠି ଭଗବାନଙ୍କ ପଚାରିଲେ, ସେତେବେଳେ ସେ କହିଲେ, ପ୍ରଭୁ ଆପଣ ତ ସବୁ ଜାଣନ୍ତି ଏ ଘଟଣା ହେଉଛି ଏଇଭଳି ଭାବରେ। ତେଣୁ ଏ ଘଟଣାଟି ଯୋଉ ହେଲା, ସେ ତାଙ୍କର ଦିବ୍ୟଶରୀର ପ୍ରାପ୍ତ ହେଇକି ତାଙ୍କର ଧାମକୁ ଗଲେ। କିନ୍ତୁ ଭଗବାନ ସେଠି କହିଲେ ଯେ ଯାଦବମାନଙ୍କୁ କହୁଛନ୍ତି ଯେ ଯୋଉମାନେ ବ୍ରାହ୍ମଣ ସମ୍ପତ୍ତି ଭଗବାନଙ୍କ ସମ୍ପତ୍ତିକୁ ଅପହରଣ କରନ୍ତି ମୁଁ ତାଙ୍କୁ କେବେ କ୍ଷମା କରେ ନାହିଁ, ଏ କଥା ରହିଛନ୍ତି ଭାଗବତରେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେ ଏଇ ଯୋଉ ଲୀଳାଟି ହେଲା, ଏ ଯୋଉ ଯମରାଜ ଇଏ ଖାଲି ଏଇଭଳି ଭାବରେ ପାପ କର୍ମର ପୁଣ୍ୟକର୍ମର ବିଚାର କରୁଛନ୍ତି, କିନ୍ତୁ ଭକ୍ତି ଏଭଳି ଜିନିଷ, ଇଏ ହେଉଛି ପାପ ଏବଂ ପୁଣ୍ୟର ଉର୍ଦ୍ଧ୍ୱରେ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି, ଶୁଭାଶୁଭ ଫଳେ ରହିବ ମୁଖ୍ୟତ୍ୱ କର୍ମ ବନ୍ଧ ନେଇ ସନ୍ନ୍ୟାସ ଯୋଗ ଯୁକ୍ତ ଆତ୍ମା ବିମୁକ୍ତ ମା ମୁଖାଶି। ଶୁଭା ଏବଂ ଅଶୁଭ ଏ କର୍ମ, ଏଟା ଭକ୍ତିରେ ଏସବୁ ବିଚାର କରାଯାଏ ନାହିଁ, କୋଉଟା ଠିକ କୋଉଟା ଭୁଲ ଏସବୁ ଭକ୍ତିରେ ବିଚାର କରାଯାଏ ନାହିଁ। ଯେମିତି ଆମେ ଦେଖିବା ଅର୍ଜୁନ ବିଚାର କରୁଥିଲେ, ଶୁଭାଶୁଭ କର୍ମ ବିଚାର କରୁଥିଲେ, ଯୁଦ୍ଧରେ ଯୁଦ୍ଧ କରିବା, ଭୀଷ୍ମ ଦ୍ରୋଣ ଏମାନଙ୍କୁ ସବୁ ଯୁଦ୍ଧ କରିବା, ତାଙ୍କୁ ହତ୍ୟା କରିବା, ଏ ହେଉଛି ଅଶୁଭ କର୍ମ। ସେଭଳିଆ ଯୁଧିଷ୍ଠିର ମହାରାଜ ମଧ୍ୟ ବିଚାର କରୁଥିଲେ ଶୁଭ ଅଶୁଭ କର୍ମ। ଭଗବାନ କହିଲେ ଯେ ଦ୍ରୋଣାଚାର୍ଯ୍ୟଙ୍କୁ ତମେ କୁହ ଯେ ତାଙ୍କର ପୁତ୍ର ଅଶ୍ୱତ୍ଥାମ ହତ ହେଇଛି, ସେତେବେଳେ ସେ କୁଣ୍ଠାବୋଧ କରୁଥିଲେ। ତେଣୁ ବ୍ୟବସ୍ଥା କରାଗଲା, ଭୀମ ଗୋଟେ ହାତୀକୁ ହତ୍ୟା କଲେ, ଯୋଉ ହାତୀର ନାମ ଥିଲା ଅଶ୍ୱତ୍ଥାମା। ତେଣୁ ଯୁଧିଷ୍ଠିର ମହାରାଜ ସେଇ କଣ୍ଡିସନରେ କହିଲେ ଯେ ଅଶ୍ୱତ୍ଥାମା ହତ ନରେ ବା କୁଞ୍ଜରେ। ତେଣୁ ଭଗବାନ କୁଞ୍ଜର ଶବ୍ଦକୁ କହିଲା ବେଳକୁ ଭଗବାନ ଶଙ୍ଖ ପୁଞ୍ଚି ଦେଲେ, ଦ୍ରୋଣାଚାର୍ଯ୍ୟ ଶୁଣିପାରିଲେ ନାହିଁ, ତେଣୁ ସେ ଅସ୍ତ୍ର ତ୍ୟାଗ କରିଦେଲେ। ତେଣୁ ତାଙ୍କୁ ଯୋଉ ରହିଛନ୍ତି ଦୃଷ୍ଟଦୁମ୍ନ ସେ ଦୁବଦଙ୍କ ପୁତ୍ର ସେ ତାଙ୍କୁ ହତ୍ୟା କରିଥିଲେ। ସେଭଳିଆ ଅର୍ଜୁନ ମଧ୍ୟ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ, କିନ୍ତୁ ଭଗବାନ ଯେତେବେଳେ ଭଗବତ ଗୀତାର ଜ୍ଞାନ ପ୍ରଦାନ କଲେ ସେତେବେଳେ ଅର୍ଜୁନଙ୍କର ମୋହ ଭଙ୍ଗ ହେଲା। ଶୁଭ ଅଶୁଭର ଉର୍ଦ୍ଧ୍ୱରେ ଭକ୍ତି ହେଉଛି ଶୁଭ ଅଶୁଭର ଉର୍ଦ୍ଧ୍ୱର କଥା, ପାପ ପୁଣ୍ୟର ଉର୍ଦ୍ଧ୍ୱରେ ହେଉଛି ଭକ୍ତି। ତେଣୁ ଯମରାଜ ଚାହୁଁଥିଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ, ତେଣୁ ସେଇଥିପାଇଁ ଏ ବ୍ୟବସ୍ଥାଟି ହେଇଥିଲା। ମାଣ୍ଡବମୁନି ତାଙ୍କୁ ଅଭିଶାପ ଦେଇଥିଲେ, ଯେଉଁଥିପାଇଁ ସେ ସର୍ପଗ୍ରସ୍ତ ହେଇକିରି, ସେ ମାଣ୍ଡବମୁନି ଯୋଉ କହିଲେ ତମେ ଦାସୀପୁତ୍ର ହେଇଯିବ ବା ଶୂଦ୍ର ହେଇଯିବ, ତେଣୁ ସେ ଗୋଟେ ଶୂଦ୍ର ହିସାବରେ ଦାସୀପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ। ପାଖାପାଖି 100 ବର୍ଷ କାଳ ଲୀଳା କରି ସେ ତାଙ୍କର ପୁଣି ଯମରାଜ ପଦକୁ ସେ ପ୍ରାପ୍ତ ହେଲେ। ପୁଣି ଯାହା ହଉ, ଏ ଯୋଉ ମୈତ୍ରମୁନି ଏବଂ ବିଦୁର ହଉଛନ୍ତି ସେଭଳି ଭାବରେ, ମୈତ୍ରମୁନି ହଉଛନ୍ତି ସେ ହଉଛନ୍ତି ଆମର ତୃତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯିବ ମୈତ୍ରମୁନିଙ୍କ କଥା। ମୈତ୍ରମୁନି ଗୋଟେ ପରମ୍ପରାରେ ଆସୁଛନ୍ତି, ଆମର ଯୋଉ ଭାଗବତ ପରମ୍ପରା ଇଏ ହଉଛି ଆମେ ବ୍ରହ୍ମ ମାଧ୍ୟ ଗୌଡ଼ ପରମ୍ପରାରେ ଆସୁଛେ, କଥା ଶ୍ରବଣ କରୁଛେ। ଆମର ପରମ୍ପରା ହଉଛି ବ୍ରହ୍ମ ମାଧ୍ୟ ଗୌଡ଼ ପରମ୍ପରା, ଭଗବାନ ଠାରୁ ସିଧାସଳଖ ପରମ୍ପରା ଆସିଛି। ଏ କୌଣସି ମନଗଢ଼ା ପରମ୍ପରା ନୁହଁ, ମନଗଢ଼ା କଥା ନୁହଁ। ବୁଦ୍ଧପୁରାଣରେ ବର୍ଣ୍ଣନା କରାଯାଇ ଶିବଜୀ କହିଛନ୍ତି କଳିଯୁଗରେ ଚାରୋଟି ଅନୁମୋଦ ସମ୍ପ୍ରଦାୟ ରହିଛନ୍ତି, ଅଥ କଳୁ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷତି ପାବନ। ଶ୍ରୀ ସମ୍ପ୍ରଦାୟ ରହିଛନ୍ତି ଯେଉଁ ଲକ୍ଷ୍ମୀଙ୍କ ଠାରୁ ଆସୁଛନ୍ତି, ବ୍ରହ୍ମ ସମ୍ପ୍ରଦାୟ, ଆମର ସମ୍ପ୍ରଦାୟ ହେଉଛି ବ୍ରହ୍ମ ସମ୍ପ୍ରଦାୟ ଯାହାକି ବ୍ରହ୍ମାଙ୍କ ଠାରୁ ଆସିଛି, ଏବଂ ରୁଦ୍ରକାରୀ ଶିବଜୀ, ଶିବଜୀଙ୍କ ସମ୍ପ୍ରଦାୟ ରହିଛି ରୁଦ୍ରଙ୍କ ଠାରୁ ଆସୁଛି, ଏବଂ ସନକ ଏ ଚାରି କୁମାର ହେଉଛନ୍ତି ବ୍ରହ୍ମାଙ୍କ ଚାରି ପୁତ୍ର, ପ୍ରଥମ ଚାରି ପୁତ୍ର ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କ୍ଷତି ପାବନ, ଏମାନେ ହେଉଛନ୍ତି ଅନୁମୋଦ ସମ୍ପ୍ରଦାୟ। ତେଣୁ ଇଏ ମୈତ୍ର ମନିକର ମଧ୍ୟ ଗୋଟେ ସମ୍ପ୍ରଦାୟ ରହିଛି, ଯେଉଁ ସମ୍ପ୍ରଦାୟ ବିଷୟରେ ବର୍ଣ୍ଣନା କରାଯାଇଛି ତୃତୀୟସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେଥିରେ ବର୍ଣ୍ଣନା କରାଯାଇଛି ଭଗବାନ ଇଏ ଶଙ୍କର୍ଷଣ ଠାରୁ ଆସୁଛନ୍ତି, ଇଏ ପରମ୍ପରା ଭଗବାନ ଶଙ୍କର୍ଷଣ, ଭଗବାନ ଭଗବାନଙ୍କ ଲୀଳା ସବୁବେଳେ କଥା କହୁଛନ୍ତି, ଭଗବାନ କଥା ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଇ ନାହିଁ। ଆଦିଦେବ ଅନନ୍ତ ଦେବ ତାଙ୍କର 1000 ଫଣାରେ ଗୋଟିଏ ଫଣାରେ ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ଏ ବିଶ୍ୱ ବ୍ରହ୍ମାଣ୍ଡର ବିସ୍ତାର ହେଉଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି 50 କୋଟି ଯୋଜନ, 400 କୋଟି ମାଇଲ, ଏତେ ବିରାଟ ବଡ ବିଶ୍ୱକୁ ଧାରଣ କରିଛନ୍ତି। ତାଙ୍କର ଗୋଟିଏ ଫଣାରେ ଧାରଣ କରିଛନ୍ତି ଏବଂ ସୋରିଷ ଭଳି ସେ ରହିଛି ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଏବଂ ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରି ତାଙ୍କୁ କଷ୍ଟ ହେଉନାହିଁ, ବରଂ ସେ ଭଗବାନଙ୍କ ଲୀଳାଗାନ କରୁଛନ୍ତି ଆନନ୍ଦରେ। ଭଗବାନ ଲୀଳାଗାନ କରୁଛନ୍ତି 1000 ମୁଖରେ, ଗୋଟିଏ ମୁଖରେ ନୁହଁ। ଭାଗବତ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକରେ ରହିଛନ୍ତି ବ୍ରହ୍ମା ନାରଦଙ୍କୁ କହୁଛନ୍ତି କଥା ଯେ ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଉ ନାହିଁ ସେ ଗୁଣ, ଶେଷ ଅଧୁନା ବି ସମ୍ବତ୍ସରି ନାଚି ପାରମ, ଏ ପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ଗୁଣଗାନ ସରୁ ନାହିଁ। ଏଠି ଭଗବାନଙ୍କର ଗୁଣ ରହିଛି ଅନନ୍ତ, ସେଥିପାଇଁ କୁହାଯାଉଛି ଭଗବାନଙ୍କୁ, ଭଗବାନଙ୍କ ଗୁଣ ହେଉଛି ଅନନ୍ତ। ଆମର ଆମ ଅନ୍ତ ରହିଛି, ଆମେ କିଛି ଶକ୍ତି ସୀମିତ ଶକ୍ତି ରହିଛି ଆମେ ବର୍ଣ୍ଣନା କରିପାରିବା ନାହିଁ, କିନ୍ତୁ ଅନନ୍ତ ଦେବ ଭଗବାନଙ୍କ ଯୋଉ ଗୁଣଗାନ କରୁଛନ୍ତି ସେ ସୃଷ୍ଟିର ଆରମ୍ଭରୁ ଗୁଣଗାନ କରୁଛନ୍ତି, ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଉ ନାହିଁ। ଶ୍ରୀଚନ୍ଦ ଗୌରବନ୍ଧ ସେ ମହାରାଜ କଥାଟି କହୁଥିଲେ ଯେ ଥରେ ଯୋଉ ରହିଛନ୍ତି ବିଶ୍ୱାମିତ୍ର ଏବଂ ବଶିଷ୍ଠ ଋଷି, ଏ ଦୁଇଜଣ ପ୍ରସିଦ୍ଧ ଋଷି ରହିଛନ୍ତି, ତାଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା କିଏ ବଡ଼ କିଏ ଶ୍ରେଷ୍ଠ। ତେଣୁ ଦୁଇଜଣ ଯାଇ ଆସି ପହଞ୍ଚିଲେ ଅନନ୍ତଦେବଙ୍କ ପାଖରେ, ଅନନ୍ତଦେବଙ୍କ ପାଖରେ ପହଞ୍ଚି ତାଙ୍କୁ ପ୍ରଣାମ କରି କହିଲେ ପ୍ରଭୁ ଆମର ଯୋଉ ରହିଛି ସମସ୍ୟା ଏଟାକୁ ସମାଧାନ କରନ୍ତୁ। ତେଣୁ ତେଣୁ ଭଗବାନ ଜାଣିଲେ ଏଇଭଳି ସମସ୍ୟା ରହିଛି, ଭଗବାନ କହିଲେ ଠିକ ଅଛି ତମେ ପ୍ରଥମେ ଏ ଭୂମଣ୍ଡଳକୁ ଧାରଣ କର, ତାପରେ ମୁଁ ତମକୁ ନିର୍ଣ୍ଣୟ ଦେବି। ବିଶ୍ୱାମିତ୍ର ଚେଷ୍ଟା କରି ପାରିଲେ ନାହିଁ, କିନ୍ତୁ ବଶିଷ୍ଠ ଋଷି ଧାରଣ କରିଦେଲେ, ଏଠି ତାଙ୍କ ତପସ୍ୟାର ବଳ ରହିଛି। ତେଣୁ ତାଙ୍କ ସମସ୍ୟାର ଉତ୍ତର ମିଳିଗଲା, ତାଙ୍କୁ ଆଉ କହିବାକୁ ପଡ଼ିଲାନି ମହା ଭଗବାନଙ୍କୁ। ତ ସେଇ ଭଗବାନ ଅନନ୍ତ ଦେବ ଭଗବାନଙ୍କୁ ଗୁଣଗାନ କରୁଛନ୍ତି, ସେଇଠି ଶ୍ରବଣ କରିଥିଲେ, ସେ ଗୋଟେ ପରମ୍ପରା ଆସୁଛନ୍ତି ଚାରି କୁମାର ତାଙ୍କ ପାଖକୁ ଶ୍ରବଣ କରିଥିଲେ, ସନକ ସନାତନ ସନାତନ ସନତ କୁମାର, ଇଏ ହେଉଛି ବ୍ରହ୍ମାଙ୍କର ଚାରି ପୁତ୍ର। ସେ ସନାତନ ବର୍ତ୍ତମାନ ମହାପ୍ରଭୁଙ୍କର ଲୀଳାରେ ସନାତନ ଗୋଷ୍ଠୀଙ୍କ ଉପରେ ଆସିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏକଥା ତାଙ୍କ ଭାଷାରେ କହିଛନ୍ତି। ସେ ଚାରି କୁମାରଙ୍କ ଠାରୁ ଆସୁଛନ୍ତି, ତାଙ୍କ ଠାରୁ ଶ୍ରବଣ କରିଛନ୍ତି ସାକ୍ଷାୟନ ଋଷି, ସାକ୍ଷାୟନ ଋଷି ଜଣେ ଅଛନ୍ତି, ଏବଂ ତାଙ୍କ ଠାରୁ ଶ୍ରବଣ କରିଥିଲେ ପରାଶର ମୁନି ଏବଂ ଦେବତାମାନଙ୍କର ଯିଏ ଗୁରୁ ବୃହସ୍ପତି, ଏଇ ଦୁଇଜଣ ଶ୍ରବଣ କରିଥିଲେ। ତେଣୁ ଇଏ ପରାଶର ମୁନିଙ୍କ ଠାରୁ, ପରାଶର ମୁନିଙ୍କ ପୁତ୍ର ହେଉଛନ୍ତି ବ୍ୟାସଦେବ, ବ୍ୟାସଦେବ ତାଙ୍କଠାରୁ ଶ୍ରବଣ କରିଥିଲେ, ଏବଂ ପରାଶର ମୁନିଙ୍କ ଠାରୁ ମଧ୍ୟ ଏଇ ଯୋଉ ରହିଛନ୍ତି ମୈତ୍ରମୁନି ମଧ୍ୟ ପରାଶର ମୁନି ଠାରୁ ଏଇ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ତେଣୁ ବ୍ୟାସଦେବ ଏବଂ ପରାଶର ମୈତ୍ରମୁନି ଏ ଦୁଇଜଣ ଗୁରୁ ଭ୍ରାତା, ଦୁଇଜଣ ଭ୍ରାତା, ତାଙ୍କର ଗୋଟିଏ ଗୁରୁ ପରାଶର ମୁନି। ତେଣୁ ଏଇଭଳି ଭାବରେ ତାଙ୍କର ପରମ୍ପରା ରହିଛି, ମୈତ୍ରମୁନିଙ୍କ ପରମ୍ପରା ରହିଛି। ତେଣୁ ଏଇ ମୈତ୍ରମୁନି ବର୍ତ୍ତମାନ ବିଦୁରଙ୍କୁ ଏ ଦୁଇଜଣ ଯାକ ଉପଯୁକ୍ତ ମାନେ ଏକ ସ୍ତରର, ଦୁଇଜଣ ଯାକ ମା ଭାଗବତ ସ୍ତରର, ତେଣୁ ଏଇ କଥା ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧରେ ମୈତ୍ର ବିଦୁର କଥା ଆସିବ, ମୈତ୍ର ବିଦୁର ସମ୍ବାଦ। ପଞ୍ଚମ ସ୍କନ୍ଧରୁ ପୁଣି ଶୁକଦେବଙ୍କ କଥା ଆସିଯିବ, ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ, ଦ୍ୱାଦଶ ସ୍କନ୍ଧ ଷଷ୍ଠ ସପ୍ତମ ଅଧ୍ୟାୟ ପରେ ପରେ ସୁତ ଗୋସ୍ୱାମୀ କଥା କହିବେ, ସୁଖଦେବ ଗୋସ୍ୱାମୀଙ୍କ ଠାରୁ ବିଶ୍ରାମ ନେବେ, ବିଦାୟ ନେବେ ପରୀକ୍ଷିତ ମହାରାଜ, ତାପରେ ସୁତ ଗୋସ୍ୱାମୀ ଅନ୍ୟ କଥା କହିବେ। ସୁତ ଗୋସ୍ୱାମୀ ଆରମ୍ଭ କରିଥିଲେ ଏବଂ ଶେଷ ମଧ୍ୟ କରିବେ ସେ ଭାଗବତମ। ତେଣୁ ଏଇଥିରେ ଭାଗବତରେ ବିଭିନ୍ନ ସମ୍ବାଦ ସବୁ ରହିଛି। ପ୍ରଥମେ ଆମେ ଦେଖିବା ସୁତ ସୌନକ ସମ୍ବାଦ, ତାପରେ ଆସିବ ବ୍ରହ୍ମ ନାରଦ ସମ୍ବାଦ, ତାପରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ସମ୍ବାଦ, ମୈତ୍ରେୟ ବିଦୁର ସମ୍ବାଦ, ଭଗବାନ ଉଦ୍ଧବ ସମ୍ବାଦ ରହିଛି, କୃଷ୍ଣ ଉଦ୍ଧବ ଭଗବାନ ଉଦ୍ଧବ ଭଗବାନ ସମ୍ବାଦ ଏକାଦଶ ସ୍କନ୍ଧରେ ଆସିବ ତାଙ୍କଟା, ଏବଂ ବିଭିନ୍ନ ଯୋଉ ରହିଛନ୍ତି ଚବିଶ ଗୁରୁଙ୍କ କଥା ଆସିବ, ସେ ଦତ୍ତାତ୍ରେୟ କହିବେ। ଏଇଭଳି ଭାବେ ବିଭିନ୍ନ ସମ୍ବାଦ ରହିଛି ଭାଗବତମରେ। ଯାଉ, ଏଇଭଳି ଭାବରେ ମୈତ୍ର ଏବଂ ବୁଦ୍ଧଙ୍କର କଥା ଚାଲିଛି, ଚତୁର୍ଥ ସ୍କନ୍ଧ ପର୍ଯ୍ୟନ୍ତ ଚାଲିବ ଏ କଥା। ପଞ୍ଚମ ସ୍କନ୍ଧରୁ ପୁଣି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ କଥା କହିବେ, ଇଏ ଯୋଉ କଥା ଚାଲିଛି ପ୍ରିୟବ୍ରତଙ୍କ କଥା ଆସିବ, ପଞ୍ଚମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପ୍ରିୟବ୍ରତଙ୍କ କଥା ଆସିବ। ଯାଉ, ଏଇଭଳି ଭାବରେ ମୈତ୍ରମୁନି ବିଦୁରଙ୍କର ଯେତେବେଳେ କଥା କହୁଛନ୍ତି, ବିଦୁରଙ୍କୁ କହିବା ପାଇଁ ଭଗବାନ କହିଥିଲେ, ଉଦ୍ଧବ ବିଦୁର ସମ୍ବାଦ ଆମେ ଶୁଣିଲେ ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ଚତୁର୍ଥ ଅଧ୍ୟାୟ ଚାରି ଅଧ୍ୟାୟରେ ଉଦ୍ଧବ ବିଦୁର ସମ୍ବାଦ ରହିଛି। ତେଣୁ ଉଦ୍ଧବ ବିଦୁରଙ୍କୁ ଯୋଉ ସବୁ କହିଲେ କଥା, ଏ ପ୍ରାୟ ଭଗବାନଙ୍କ ଲୀଳାକୁ ସବୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ, ଯେମିତି ସିନେମା ଦେଖିବା ପୂର୍ବରୁ ଟ୍ରେଲର ଦେଖାଯାଏ, ସେଇଭଳି ଭାବରେ ଦଶମ ସ୍କନ୍ଧ ଏବଂ ଏକାଦଶ ସ୍କନ୍ଧ ଟ୍ରେଲର ହଉଛି ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧ ପ୍ରଥମରୁ ଚତୁର୍ଥ ଅଧ୍ୟାୟ ପର୍ଯ୍ୟନ୍ତ। ତେଣୁ ଏ ସବୁ ସରିଲା ପରେ ଉଦ୍ଧବ କହିଲେ ବିଦୁରଙ୍କୁ ଯେ ଭଗବାନ ଯେତେବେଳେ ଇଏ ଲୀଳା ତ୍ୟାଗ କରି ଚାଲିଯାଇଛନ୍ତି, ସେ ସେତେବେଳେ ଆପଣଙ୍କୁ ସ୍ମରଣ କରୁଥିଲେ ଏବଂ ଆପଣଙ୍କୁ ଜ୍ଞାନ ପ୍ରଦାନ କରିବା ପାଇଁ ସେ ମୈତ୍ରମାନଙ୍କୁ ଦେଇଛନ୍ତି, ଜ୍ଞାନ ଦେଇଛନ୍ତି, ସେ ଆପଣଙ୍କୁ କହିବେ। ତେଣୁ ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ
ହରେ। ଏଇଭଳି ଭାବରେ ସମ୍ବାଦ ଚାଲିଛନ୍ତି। ତେଣୁ ଉଦ୍ଧବ ବିଦୁରଙ୍କୁ କହିସାରିକିରି କଥା କହିସାରିକିରି ଭଗବାନଙ୍କୁ ଲୀଳାକୁ ବର୍ଣ୍ଣନା କରି ସଂକ୍ଷେପରେ ସେ ଚାଲିଗଲେ କୋଉଠିକି, ବଦ୍ରୀନାଥ। କାହିଁକିନା ଭଗବାନ ତାଙ୍କୁ କହିଥିଲେ ବଦ୍ରୀନାଥ ଯିବା ପାଇଁ, କାହିଁ କହିଥିଲେ ନା, ଭଗବାନ ତାଙ୍କର ଯୋଉ ଲୀଳା କଲେ, ଲୀଳା ପୁରୁଷୋତ୍ତମ ଭଗବାନ କୃଷ୍ଣ ଯୋଉ ଲୀଳା କଲେ, ବହୁତ ସ୍ଥାନରେ ଲୀଳା କରିଛନ୍ତି, ପୃଥିବୀ ପୃଷ୍ଠରେ ବିଭିନ୍ନ ସ୍ଥାନରେ ଲୀଳା କରିଛନ୍ତି, ତଳେ ସୂତ ଲୋକକୁ ଯାଇଛନ୍ତି, ଉପରେ ସ୍ୱର୍ଗ ଲୋକକୁ ଯାଇଛନ୍ତି, ଜୀବ ଜଗତକୁ ମଧ୍ୟ ଯାଇଛନ୍ତି, ଏ ଭାଗବତମ ଦଶମ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି ଏସବୁ କଥା। କିନ୍ତୁ ବଦ୍ରୀନାଥକୁ ସେ ଯାଇନଥିଲେ, ସେଥିପାଇଁ ଉଦ୍ଧବକୁ ପଠାଇଲେ ସେଠି ବଦ୍ରୀନାଥ ଯିବା ପାଇଁ, ତାଙ୍କର ସମ୍ବାଦ ପ୍ରଦାନ କରିବା ପାଇଁ। ତେଣୁ ଯେତେବେଳେ ଉଦ୍ଧବ ଭଗବାନଙ୍କ ଆଜ୍ଞା ଅନୁସାରେ ସେ ବଦ୍ରୀନାଥ ଗଲେ, ବର୍ତ୍ତମାନ ମଧ୍ୟ ବଦ୍ରୀନାଥରେ ସେ ରହିଛନ୍ତି। ଉଦ୍ଧବ ଦୁଇ ସ୍ଥାନରେ ରହିଛନ୍ତି, ଗୋଟେ ବୃନ୍ଦାବନରେ ରହିଛନ୍ତି ଉଦ୍ଧବ କିଆରୀ ବୋଲି ଯାହାକୁ କୁହାଯାଉଛି, ଏବଂ ସେ ମଧ୍ୟ ରହିଛନ୍ତି ବଦ୍ରୀନାଥରେ ମଧ୍ୟ ରହିଛନ୍ତି, ବୃନ୍ଦାବନରେ ରହିଛନ୍ତି। କାହିଁକିନା ସେ ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ମୋତେ ବୃନ୍ଦାବନରେ ଗୋଟେ ଗୁର୍ମଲତା କରିଦିଅନ୍ତୁ, ଦଶମ ସ୍କନ୍ଧ 47 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଆଶା ମୋ ଚରଣ ରେଣୁ ଅହମ୍ ଶ୍ୟାମ, ଏ ଶ୍ଳୋକରେ କହିଛନ୍ତି ଭଗବାନ ପ୍ରାର୍ଥନା କରିଥିଲେ, ସେଥିପାଇଁ ସେ ସେଠି ରହିଛନ୍ତି ବୃନ୍ଦାବନରେ। ତେଣୁ ଉଦ୍ଧବ ଯେତେବେଳେ ଚାଲିଯାଇଛନ୍ତି କୋଉଠିକି ନା ବଦ୍ରୀନାଥକୁ ଚାଲିଯାଇଛନ୍ତି, ବିଦୁର ବର୍ତ୍ତମାନ ମୈତ୍ରମୁନିଙ୍କ ସନ୍ଧାନରେ ବୃନ୍ଦାବନରୁ ଯାଇ ବୃନ୍ଦାବନରେ ଏଇ ସବୁ ଲୀଳା ସବୁ ହେଇଛି, ଉଦ୍ଧବ ବିଦୁର ସମ୍ବାଦ ବୃନ୍ଦାବନରେ ହେଇଛି, ଯମୁନା ନଦୀ ତଟରେ ଏସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଉଦ୍ଧବ ଗଲେ ବଦ୍ରୀନାଥ ଏବଂ ବିଦୁର ଗଲେ ମୈତ୍ରମୁନିଙ୍କ ସନ୍ଧାନରେ ଯାଇ ହରିଦ୍ୱାରରେ ଭଗବାନ ମୈତ୍ରମୁନିଙ୍କ ସହିତ ସନ୍ଧାନ ପ୍ରାପ୍ତ ହେଲେ। ତେଣୁ ଏଇ ଚତୁର୍ଥ ଅଧ୍ୟାୟରୁ ଉଦ୍ଧବ ଏବଂ ସରି ବିଦୁର ଏବଂ ମୈତ୍ର ସମ୍ବାଦ ଆରମ୍ଭ ହେଇଛି, ଚତୁର୍ଥ ଅଧ୍ୟାୟରୁ ଆରମ୍ଭ ହେଇଛି, ଚତୁର୍ଥ ଅଧ୍ୟାୟରେ ଆରମ୍ଭ ହେଇକି ପଞ୍ଚମ ଅଧ୍ୟାୟ ଆମେ ବର୍ତ୍ତମାନ ପହଞ୍ଚିଛେ। ତେଣୁ ଏଇ ପଞ୍ଚମ ଅଧ୍ୟାୟରେ ସ୍ୱର୍ଗର ଯୋଉ ଭୌତିକ ଜଗତ ସ୍ୱର୍ଗ ଭାଗବତର ଯୋଉ ଦଶଟି ଅଧ୍ୟାୟ ଦଶଟି ବିଷୟବସ୍ତୁ ରହିଛି, ଏଇ ସବୁ ପ୍ରଥମ ଦୁଇଟି ବିଷୟବସ୍ତୁ ହଉଛି କଣ, ସ୍ୱର୍ଗ ଏବଂ ବିସର୍ଗ। ସ୍ୱର୍ଗ କହିଲେ ଭଗବାନ ଯୋଉ ସୃଷ୍ଟି କରୁଛନ୍ତି ସେଇଟା ହଉଛି ସ୍ୱର୍ଗ, ବିସର୍ଗ ହଉଛି ବ୍ରହ୍ମା ଯାହାକୁ ବିସ୍ତାର କରୁଛନ୍ତି। ଏ ସ୍ୱର୍ଗ ଏବଂ ବିସର୍ଗ ବିଷୟରେ ଆମେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ପଞ୍ଚମ ସ୍କନ୍ଧ କିଛି ପର୍ଯ୍ୟନ୍ତ ଆମେ ଶ୍ରବଣ କରିବା, ଏ ସ୍ୱର୍ଗ ଏବଂ ବିସର୍ଗ କେମିତି ଭଗବାନ ଏଇ ସୃଷ୍ଟି କଥା ବର୍ତ୍ତମାନ ଆରମ୍ଭ ବିଦ୍ରୋହ କହୁଛନ୍ତି, ସୃଷ୍ଟି କଥା କେମିତି ଭଗବାନ ଯେତେବେଳେ ସୃଷ୍ଟିର ଆରମ୍ଭ ପୂର୍ବରୁ ସୃଷ୍ଟି ନଥିଲା, ଭଗବାନ ଇକ୍ଷଣ କରୁଛନ୍ତି ସୃଷ୍ଟି ହଉଛି, ମହତତ୍ଵ ଅହଂକାର ତତ୍ଵ ସୃଷ୍ଟି ହଉଛି, ଅହଂକାର ତତ୍ଵ ତିନି ଗୁଣର ପ୍ରଭାବରେ ତିନି ଭାଗରେ ବିଭକ୍ତ ହଉଛି, ସତ୍ୟ ଗୁଣ ପ୍ରଭାବରେ କଣ ସୃଷ୍ଟି ହଉଛି, ମନ ଏବଂ ଦେବତାମାନେ ସୃଷ୍ଟି ହଉଛନ୍ତି। ସେ ଦେବତାମାନେ ବର୍ତ୍ତମାନ ପ୍ରାର୍ଥନା କରୁଛନ୍ତି, ସେ ତାଙ୍କର ସୃଷ୍ଟିକୁ ବିସ୍ତାର କରିବେ, ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି। ବ୍ରହ୍ମାଙ୍କ ସହିତ ଦେବତାମାନେ ସମସ୍ତେ ପ୍ରାର୍ଥନା କରୁଛନ୍ତି। ତେଣୁ ତାପରେ ରଜଗୁଣରୁ କଣ ହେଲା, ଅହଂକାର ତତ୍ତ୍ୱ ରଜଗୁଣ ଦ୍ଵାରା ପ୍ରେରିତ ହେଇକିରି କ୍ଷୋଭିତ ହେଇକିରି କଣ ହଉଛି ନା, ସେଥିରେ ଆମର ଯୋଉ ରହିଛନ୍ତି ବିଭିନ୍ନ ପ୍ରକାର ଯୋଉ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ, ଏ ଯୋଉ ଦଶଟି ଇନ୍ଦ୍ରିୟ ରହିଛି, ଏ ଇନ୍ଦ୍ରିୟ ସବୁ ସୃଷ୍ଟି ହଉଛନ୍ତି। ଏବଂ ତମଗୁଣ ଯେତେବେଳେ ବିକାର ଅହଂକାର ତତ୍ତ୍ୱ ତମଗୁଣ ପ୍ରଭାବରେ ଏ ସୃଷ୍ଟି ଆରମ୍ଭ ହଉଛି। ପ୍ରଥମେ ଶବ୍ଦରୁ ସବୁ ସୃଷ୍ଟି ହଉଛି, ଶବ୍ଦ ତାପରେ ସ୍ପର୍ଶ ତାପରେ ରୂପ ତାପରେ ରସ ତାପରେ ଗନ୍ଧ, ଏଇଭଳି ଭାବରେ ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ଏଇ ପାଞ୍ଚଟି ତତ୍ତ୍ୱ, ଏଇଟାକୁ ଆମେ ଜାଣିଲେ ସୃଷ୍ଟି ତତ୍ତ୍ୱ ବିଷୟରେ ବୁଝିପାରିବା। ଏ ସ୍ଥୂଳରୁ ସୂକ୍ଷ୍ମ ହେଇକି ଯାଉଛି, ଯେତେବେଳେ ସୃଷ୍ଟି ହଉଛି ସୂକ୍ଷ୍ମରୁ ସ୍ଥୂଳ ହଉଛି, ଯେତେବେଳେ ବିନାଶ ହବ ସ୍ଥୂଳରୁ ସୂକ୍ଷ୍ମ ହେଇଯିବ। ଭୂମି ତତ୍ତ୍ୱ ଜଳରେ ପରିଣତ ହବ, ଜଳ ଅଗ୍ନିରେ, ଅଗ୍ନି ବାୟୁରେ, ବାୟୁ ଆକାଶରେ, ଏଇଭଳି ଭାବେ ତତ୍ତ୍ୱ ହେଇକି ଧ୍ୱଂସ ହବ। ସୃଷ୍ଟି ଏବଂ ପ୍ରଳୟ ଏଇଭଳି ଭାବେ ଚାଲିଛି। ତେଣୁ ଏଇ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି, ଦେବତାମାନେ ଯେତେବେଳେ ସୃଷ୍ଟି ହେଲେ ସତ୍ୟଗୁଣ ସୃଷ୍ଟି ହଉଛନ୍ତି ଦେବତାମାନେ, ଦେବତାମାନେ ତାଙ୍କ ପ୍ରାର୍ଥନାରେ ଏଇସବୁ ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି, ଆମେ ପ୍ରାର୍ଥନା ସବୁ ଶ୍ରବଣ କରୁଛେ। ଏଇ ପ୍ରାର୍ଥନାରେ ଆମେ ଭଗବାନ ତତ୍ତ୍ୱକୁ ଜାଣିବା। ଆଜିର ଏଇ ଯୋଉ ଶ୍ଳୋକଟି ରହିଛନ୍ତି, ଭଗବାନଙ୍କର ସେଇ ଭଗବାନଙ୍କ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଉଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହୁଛନ୍ତି ସେବ୍ୟ ସେବକ ତତ୍ତ୍ୱ, ଭଗବାନ ହଉଛନ୍ତି ସେବ୍ୟ, ସିଏ ତାଙ୍କୁ ଆମେ ସେବା କରିବା କଥା, ଏବଂ ଆମେ ହଉଛେ ସେବକ, ଆମେ ହଉଛେ ଆମର ହଉଛି ଆମର ଧର୍ମ ହଉଛି ସେଇଟା, ଜୀବର ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ, ଇଏ ହଉଛି ସେବକ ତତ୍ତ୍ୱ। ସେବ୍ୟ ଭଗବାନ, ସେବକ ଭଗବାନ, ଦୁଇ ପ୍ରକାର ଭଗବାନ ରହିଛନ୍ତି। ଗୁରୁଦେବ ମଧ୍ୟ ସେବକ ଭଗବାନ, ଏବଂ ଭଗବାନ ସ୍ୱୟଂ ହଉଛନ୍ତି ସେ ହଉଛନ୍ତି ସେବ୍ୟ ଭଗବାନ, ସେବ୍ୟ ସେବକ ଭାବ ରହିଛି, ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ। ତେଣୁ ସେଥିପାଇଁ ଚୈତନ୍ୟ ଚରିତ୍ରାମୃତି ବର୍ଣ୍ଣନା କରାଯାଇଛି, ଏକଲା ଈଶ୍ୱର କୃଷ୍ଣ ଆର ସବୁ ବୃତ୍ତ, ଯାହାର ଯେଛେ ନା ଥାଏ ସେ ତେଇଛେ କରେ ନୃତ୍ୟ, ଯାହାକୁ ଯେଉଁଭଳି ଭାବରେ ସେ ନଚେଇବା ପାଇଁ ଚାହିଁବେ ସେ ସେଇଭଳି ଭାବରେ ନାଚିବ, ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ। ସେଥିପାଇଁ ଅସମର୍ଦ୍ଧ ତତ୍ତ୍ୱ ବୋଲି କୁହାଯାଏ, ଭଗବାନ ସହିତ କେହି ସମାନ ନୁହନ୍ତି, ଅସମ ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ, ଆଉ ଅସମ ଅର୍ଦ୍ଧ ଉର୍ଦ୍ଧ ମଧ୍ୟ ଭଗବାନଙ୍କର ଉର୍ଦ୍ଧ କେହି ପାରିବେ ନାହିଁ। ତେଣୁ ଭଗବାନ ହଉଛନ୍ତି ଅସମର୍ଦ୍ଧ ତତ୍ତ୍ୱ। ତେଣୁ ଏଇ ଯୋଉ ପ୍ରାର୍ଥନା ସବୁ ରହିଛି, ଏ ପ୍ରାର୍ଥନାରେ ଆମେ ଭଗବାନଙ୍କ ତତ୍ତ୍ୱକୁ ଜାଣିବା। ତେଣୁ ଏଠି ସେବ ସେବ୍ୟକ ତତ୍ତ୍ୱ କୁହାଯାଉ, ସେବ୍ୟ ସେବକ ତତ୍ତ୍ୱ, ଦେବତାମାନେ ନିଜେ ଭଗବାନଙ୍କୁ ଆରାଧନା କରୁଛନ୍ତି, ଆମେ ଦେବତାମାନେ ସ୍ତୁତି କରୁଛେ ପୂଜା କରୁଛେ, କିନ୍ତୁ ସେ ଦେବତାମାନେ ମଧ୍ୟ ଭଗବାନ ପୂଜା କରୁଛନ୍ତି। ଏହି ପ୍ରସଙ୍ଗରେ ଥରେ ରାଧାକୃଷ୍ଣ ସେ ମହାରାଜ ଗୋଟେ କଥା କହୁଥିଲେ, ଜଣେ ଆସିଥିଲେ ଆକବର ଯୋଉ ଥିଲେ ରାଜା, ସେ ଜଣେ ଧର୍ମପରାୟଣ ରାଜା ଥିଲେ, ଜଣେ ଆସିଥିଲେ ଭିକାରୀ, ଜଣେ ଭିକ୍ଷା ପ୍ରାପ୍ତ ପାଇବା ପାଇଁ ରାଜାଙ୍କ ପାଖକୁ ଯେତେବେଳେ ଯାଇଥିଲେ, ରାଜାଙ୍କ ସେ ତାଙ୍କର ଯେଉଁମାନେ ଥିଲେ ଦ୍ୱାରପାଳ ମାନେ, ସେତେବେଳେ ବର୍ତ୍ତମାନ ଭଗବାନ ରାଜା ପୂଜା କରୁଛନ୍ତି, ନମାଜ କରୁଛନ୍ତି, ଭଗବାନ ପାଖରେ ସେ ପ୍ରାର୍ଥନା କରୁଛନ୍ତି ରାଜା। ତେଣୁ ଏ ଭିକାରୀ ଜଣ ଚିନ୍ତା କଲେ, ମୁଁ କୋଣାର୍କକୁ ପ୍ରାର୍ଥନା କରିବା ପାଇଁ ଚାହୁଁଛି, ଆମେ କିଛି ଧନ ପ୍ରାପ୍ତ ହେବା ପାଇଁ ଚାହୁଁଛି, ସିଏ ତ ଆଉ ଜଣଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି, ତେଣୁ ମୁଁ ଆଉ ଆକୁ କାହିଁ ପ୍ରାର୍ଥନା କରିବି, ଡାଇରେକ୍ଟ ତାଙ୍କୁ କାହିଁ ପ୍ରାର୍ଥନା ନ କରିବି। ତେଣୁ ଏଇଭଳି ଭାଇ ଯେତେବେଳେ ସେ ଫେରୁଛନ୍ତି, ସେତେବେଳେ ରାଜା ଆସି ପହଞ୍ଚିଲେ, ରାଜା ପଚାରିଲେ କଣ ହେଲା, କଣ ପାଇଁ ଆସିଲ, ନା ଯାହାପନା ମୁଁ ଯୋଉ ଆସିଥିଲି ମୋର ଆଉ କିଛି ଆବଶ୍ୟକତା ନାହିଁ, ତଥାପି କଣ ପାଇଁ ଆସିଥିଲ, ନା ଯାହାପରା ମୁଁ ଆସିଥିଲି ଆପଣଙ୍କୁ କିଛି ପ୍ରାର୍ଥନା କରିବା ପାଇଁ, କିଛି ଧନ ପ୍ରାପ୍ତ ହେବା ପାଇଁ, ଆପଣ ତ ଜଣଙ୍କୁ ପ୍ରାର୍ଥନା କରୁଛନ୍ତି, ମୁଁ ଆଉ ଆପଣଙ୍କୁ କାହିଁ ପ୍ରାର୍ଥନା କରିବି, ମୁଁ ତାଙ୍କ ସିଧାସଳଖ ପ୍ରାର୍ଥନା ନ କରିବି। ତେଣୁ ସେଇଭଳି ଭାବରେ ଦେବତାମାନେ ଯୋଉ ପୂଜା କରୁଛନ୍ତି, ତିନି ପ୍ରକାର ବ୍ୟକ୍ତି ଅଛନ୍ତି, ଭଗବତ ଗୀତା ସତର ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ତ୍ରିବିଧା ଭବତି ଶ୍ରଦ୍ଧା ଦେଇନାମ ତା ସଭା ବଜା ସାତ୍ୱିକୀ ରାଜସୀ ଚାହିଁବ ତାମସୀ ତେତିଚାଙ୍କ ଶୁଣୁ। ତିନି ପ୍ରକାର ଶ୍ରଦ୍ଧା ରହିଛି ସମସ୍ତ, ଖାଲି ମନୁଷ୍ୟମାନଙ୍କର ନୁହଁ, ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଜୀବ ଅଛନ୍ତି, ସମସ୍ତଙ୍କର ତିନି ପ୍ରକାର ଶ୍ରଦ୍ଧା ରହିଛି। ଜଗନ୍ତି ସାତ୍ୱିକା ଦେବାନ, ଯେଉଁମାନଙ୍କ ସତ୍ୟଗୁଣ ପ୍ରାଧାନ୍ୟ ରହିଛି ସେମାନେ ଦେବତାମାନଙ୍କୁ ପୂଜା କରୁଛନ୍ତି। ଯକ୍ଷ ରକ୍ଷାସୀ ରାଜସା, ଯେଉଁମାନଙ୍କ ରଜଗୁଣ ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷ ରାକ୍ଷସ ମାନଙ୍କୁ ପୂଜା କରୁଛନ୍ତି। ଏବଂ ତାମସା ଜନା ଭୂତମାନଙ୍କୁ ଭୂତ ପ୍ରେତ ଇତ୍ୟାଦିଙ୍କୁ ମାନେ ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ତାଙ୍କୁ ପୂଜା କରନ୍ତି। ତେଣୁ ଏଇ ଯେଉଁ ଦେବତାମାନେ ଭଗବାନଙ୍କୁ ପୂଜା କରୁଛନ୍ତି, ଭଗବାନଙ୍କ ଆରାଧନା କରୁଛନ୍ତି। ତେଣୁ ସାଧାରଣତଃ ଯୋଉ ଭଗବତ ଗୀତାରେ ଭଗବାନ କହିଲେ, ଯେପି ଅନ୍ୟ ଦେବତା ଭକ୍ତା ଯଦନ୍ତି ଶ୍ରଦ୍ଧାନ୍ୱିତା ତେପି ମାମେବ କୁନ୍ତେୟ ଯଦନ୍ତି ଅବିଧି ପୂର୍ବକ। ଯେଉଁମାନେ ଦେବତାମାନଙ୍କର ପୂଜା କରୁଛନ୍ତି ସେ ଦେବତାମାନଙ୍କ ପୂଜା ମଧ୍ୟ ବିଧିପୂର୍ବକ ଯଦି କରାଯିବ ତାହେଲେ ଭଗବାନ ସେଟା ଗ୍ରହଣ କରିବେ। ଅବିଧି ପୂର୍ବକ ହଉଛି ସେଟା ଠିକ ନୁହଁ। ଅବିଧି ପୂର୍ବକ କହିଲେ ସେମାନେ ହଉଛନ୍ତି, ଏ ଦେବତାମାନେ ହଉଛନ୍ତି ପୂର୍ଣ୍ଣ ଭଗବାନ, ସ୍ୱୟଂ ଭଗବାନ, ତାଙ୍କ ଉପରେ ଆଉ କେହି ନାହାନ୍ତି। ତେଣୁ ଯାହା ବି ହଉ ସେ ଦେବତାମାନେ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି ଶିବ ବ୍ରହ୍ମା ଇତ୍ୟାଦି ଯେତେ ଦେବତା ଅଛନ୍ତି, 33 କୋଟି ଦେବତା ଅଛନ୍ତି, ଏମାନେ ସବୁ ସେଇ ଭଗବାନଙ୍କର ପୂଜା କରୁଛନ୍ତି, ଭଗବାନଙ୍କ ଆରାଧନା କରୁଛନ୍ତି। ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟ ଅନ୍ତିମ ଅଧ୍ୟାୟ ହଉଛି ଏଇ ଶ୍ଳୋକ 13 ଅଧ୍ୟାୟରେ ପ୍ରଥମ ଶ୍ଳୋକରେ ସୁତଭୂଷଣ କଥା କହିଛନ୍ତି। ସମସ୍ତ ଭାଗବତ ବର୍ଣ୍ଣନା କରିସାରିଲା ପରେ ଅନ୍ତିମରେ ସୁତଭୂଷଣ ଭାବୁଛନ୍ତି, ପ୍ରକୃତରେ ମୁଁ ଭଗବାନଙ୍କର ଗୁଣ କିଛି ବର୍ଣ୍ଣନା କରିପାରିଲି ନାହିଁ, ସେଥିପାଇଁ ଏ ଶ୍ଳୋକଟି ସେ କହିଛନ୍ତି, ଜନ୍ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁଦ ସ୍ତୁନନ୍ତି ଦିବ୍ୟ ବେଦେଇ ସାଙ୍ଗପଦ କମ୍ପୁଣିଷ୍ଠ ଜାଣନ୍ତି ଜମ୍ ଶ୍ୟାମ ଗା ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଜଂ ଯୋଗିନ ଦଶାନ୍ତ ନ ବିଦୁସୁରା ସୁରଗଣ ଦେବାୟ ତସ୍ମୈ ନମଃ। ଦ୍ୱାଦଶ ସ୍କନ୍ଧ 13 ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ଯାହାଙ୍କୁ ଜଂ ବ୍ରହ୍ମା ବରୁଣେନ୍ଦ୍ର, ବ୍ରହ୍ମା ବରୁଣ ଇନ୍ଦ୍ର ରୁଦ୍ର ମରୁତ ଏମାନେ ସବୁ ଦିବ୍ୟ ସ୍ତବରେ ଆରାଧନା କରୁଛନ୍ତି। ଆମେ ଦେଖୁଛେ ଏଇ ଶ୍ଳୋକରେ ଦେବତାମାନେ ପୂଜା କରୁଛନ୍ତି, ଭଗବାନଙ୍କ ଆରାଧନା କରୁଛନ୍ତି। ବେଦେଇ ସାଙ୍ଗପଦ କମ୍ପୁଣ୍ଡ ଦେଇ ଗାଏନ୍ତି ଯେମ୍ ଶ୍ୟାମ ଗାହା, ବେଦରେ 6ଟି ଅଙ୍ଗ ରହିଛି, ସେ ଷଡ଼ାଙ୍ଗ ସହିତ ଶ୍ୟାମ ବେଦରେ ଭଗବାନଙ୍କର ଗୁଣଗାନ କରାଯାଇଛି। ବେଦେଇ ସାଙ୍ଗପଦ କମ୍ପୁଣ୍ଡ ଦେଇ ଗାଏନ୍ତି ଯେମ୍ ଶ୍ୟାମ ଗାହା, ଏବଂ ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯେମ୍ ଯୋଗିନ, ଯୋଗୀମାନେ ଧ୍ୟାନରେ ଭଗବାନ ଦର୍ଶନ କରନ୍ତି, ହୃଦୟ ଭିତରେ ଦର୍ଶନ କରନ୍ତି। ଯଶାନ୍ତ ନ ବିଧୁ, ଯାହାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ଦେହ ସୁର ସୁରଗଣା ସୁର ଏବଂ ଅସୁରମାନେ କେହି ତାଙ୍କର ଅନ୍ତକୁ ପାଇପାରନ୍ତି ନାହିଁ, ସେହି ଭଗବାନ ଆନନ୍ଦକୁ ମୁଁ କେବଳ ନମସ୍କାର କରୁଛି। ଏହି ଶ୍ଳୋକ ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯେନୈବ ସମୁଦ୍ର ମଥିତ ତେନୈବ ଭଗବତା ମୋହିନ ରୂପେଣ ଅସୁରାନ୍ ବଞ୍ଚେଇଥିବା ସମୁଦ୍ର ମଥୁନତମ ଅମୃତମ ସ୍ୱଭକ୍ତବ୍ୟ ଦେବେଭ୍ୟ ଯଥା ଦତ୍ତମ ତଥୈବ ବେଦ ସମୁଦ୍ର ମଥୁନତମ ଭକ୍ତ୍ୟାମୃତମିଦଂ ଶ୍ରୀ ଭାଗବତ ରୂପେଣ ଅଭକ୍ତାନ୍ ଅସୁରାନ୍ ବଞ୍ଚେଇତ୍ୱା ଯୁଷ୍ମାଭ୍ୟମ ଦଧାତୁ ଇତି ଭକ୍ତାନ୍ ପ୍ରତି ଆଶୀର୍ବାଦ। ଏ ଆଶୀର୍ବାଦ ପ୍ରଦାନ କରିଛନ୍ତି ସୁତ ଗୋସ୍ୱାମୀ, ଆମମାନଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଇଛେ ଆମେ ସୁତ ଗୋସ୍ୱାମୀ ଠାରୁ। କଣ ଆଶୀର୍ବାଦ ନା, ଆପଣମାନେ ଅଷ୍ଟମ ସ୍କନ୍ଧରେ ଯୋଉ ସମୁଦ୍ର ମନ୍ଥନ ଲୀଳା ଆସି ରହିଛି, ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ମୋହିନୀ ରୂପରେ ଆସି ଦେବତାମାନଙ୍କୁ ଅମୃତ ବଣ୍ଟନ କଲେ, ଅସୁରମାନଙ୍କୁ ବଞ୍ଚନା କଲେ। ଅସୁରମାନେ ଯଦିଓ ସମୁଦ୍ର ମନ୍ଥନ ଲୀଳାରେ ପ୍ରମୁଖ ଭୂମିକା ନେଇଥିଲେ, କିନ୍ତୁ ତାଙ୍କୁ ସବୁ ବଞ୍ଚନା କରି ଦେବତାମାନଙ୍କୁ ପ୍ରଦାନ କଲେ। ସେହିଭଳି ଭାବରେ ଏ ଯୋଉ ବେଦ ସମୁଦ୍ର ରହିଛି, ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, କିଏ ଜଣେ କହୁଥିଲେ କାଲି ସେ ଆମର ଜୀବ ଗୋସ୍ୱାମୀ, ସିଏ ମଧ୍ୟ 4 ଲକ୍ଷ ଶ୍ଳୋକ ରଚନା କରିଛନ୍ତି। ବ୍ୟାସଦେବ ଯେଉଁଭଳି ଭାବରେ ସବୁ ପୁରାଣ ସବୁ ରହିଛି, 18 ପୁରାଣ, 18ଟି ପୁରାଣର ଶ୍ଳୋକ ସଂଖ୍ୟା ହେଉଛି 4 ଲକ୍ଷ, ସେଭଳିଆ ଜୀବ ଗୋସ୍ୱାମୀ ମଧ୍ୟ 4 ଲକ୍ଷ ଶ୍ଳୋକ ରଚନା କରିଛନ୍ତି। ଏଭଳିଆ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, କିନ୍ତୁ ଏ ସମସ୍ତ ବେଦ ସମୁଦ୍ରକୁ ମନ୍ଥନ କରିକିରି ଭାଗବତ ରୂପ ଅମୃତ ଆମକୁ ଭଗବାନ ପ୍ରଦାନ କରନ୍ତୁ, ଏଇଟାକୁ ଭକ୍ତମାନଙ୍କୁ ପ୍ରତି ଆଶୀର୍ବାଦ ଦେଇଛନ୍ତି ସୁତ ଗୋସ୍ୱାମୀ। ତେଣୁ ଆମେ କେତେ ଭଗବାନ କୃପା ପ୍ରାପ୍ତ ହଉଛେ ଏଥିରୁ ଆମେ ଜାଣିବା। ସମସ୍ତ ବେଦକୁ ବହୁତ, ଭଗବତ ଗୀତା ଠୁ ଆରମ୍ଭ କରି ବେଦ ଇତ୍ୟାଦି ବହୁତ ରହିଛି, ଏ ଭାଗବତ ପ୍ରମାଣ, ଭାଗବତ ମହିମାରେ ବର୍ଣ୍ଣନା କରାଯାଇଛି, ଯୋଉ ରହିଛି ପଦ୍ମ ପୁରାଣରେ ଭାଗବତ ମହିମାରେ ସେ ବର୍ଣ୍ଣନା କରାଯାଇଛି। ଆମେ ଖାଲି ସଂକ୍ଷେପରେ ଖାଲି କହିବା ସେ କଥା, ଯୋଉ ରହିଛନ୍ତି ନାରଦ ମୁନି ଯେତେବେଳେ ଯାଉଥିଲେ କଳିଯୁଗରେ ଭଗବାନ ପାଉନାହାନ୍ତି, ଭଗବାନ ଖୋଜୁଛନ୍ତି ସେ ପାଉନାହାନ୍ତି। ତେଣୁ ବୃନ୍ଦାବନରେ ଯେତେବେଳେ ପହଞ୍ଚିଲେ ସେତେବେଳେ ଦେଖିଲେ ଜଣେ ତରୁଣୀ କ୍ରନ୍ଦନ କରୁଛନ୍ତି, ତାଙ୍କ ପାଖରେ ଦୁଇ ଜଣ ବୃଦ୍ଧ ବ୍ୟକ୍ତି ଶୟନ କରିଛନ୍ତି। ନାରଦ ପଚାରିଲେ ତାଙ୍କୁ, କିଏ କହିଲେ ଆପଣ କିଏ ପାଇଁ କ୍ରନ୍ଦନ କରୁଛନ୍ତି? ନା ମୁଁ ହଉଛି ଭକ୍ତି ଦେବୀ, ଆରମ୍ଭରେ ବର୍ଣ୍ଣନା କରାଯାଏ କଥା। ସେ କହିଲେ ମୁଁ ହଉଛି ଭକ୍ତି ଦେବୀ, କିନ୍ତୁ ମୁଁ କଣ, ସେ ଉତ୍ପତ୍ତି ହେଇଥିଲେ କୋଉଠି? ତାଙ୍କ ଦାକ୍ଷିଣାତ୍ୟ ତାଙ୍କ ଉତ୍ପତ୍ତି ହେଇଥିଲା। ଉତ୍ପନ୍ନା ଦ୍ରାବିଡ଼େ ସାହମ, ଦ୍ରାବିଡ଼ ଦେଶରେ ଦାକ୍ଷିଣାତ୍ୟରେ ସେ ଉତ୍ପନ୍ନ ହେଇଥିଲେ ଭକ୍ତି ଦେବୀ। କିନ୍ତୁ ବୃଦ୍ଧି କର୍ଣ୍ଣାଟକେ କଥା, କର୍ଣ୍ଣାଟକରେ ତାଙ୍କର କିଛି ବୃଦ୍ଧି ହେଲା, ବଢ଼ିଲେ। କ୍ୱଚିତ୍ କ୍ୱଚିତ୍ ମହାରାଷ୍ଟ୍ରରେ, ମହାରାଷ୍ଟ୍ରରେ କିଛି କିଛି ପରିମାଣରେ ତାଙ୍କ ବୃଦ୍ଧି ହେଲା, କିନ୍ତୁ ଗୁର୍ଜରେ ଜୀର୍ଣ୍ଣତାଙ୍କ କଥା, ଗୁଜୁରାଟକୁ ଯେତେବେଳେ ଆସିଲେ ଜୀର୍ଣ୍ଣ ହେଇଗଲେ, ଆଉ ବୃଦ୍ଧା ହେଇଗଲେ, ସେ ଭକ୍ତି ଦେବୀ ବୃଦ୍ଧା ହେଇଗଲେ। ପ୍ରଭୁ ପଚାରୁଥିଲେ, ପ୍ରଶ୍ନର ଉତ୍ତର ଏଇଠି ମିଳିଗଲା। ଏ ପ୍ରଶ୍ନର ଉତ୍ତର ମୁଁ କହିନଥିଲି, କିନ୍ତୁ ଆସିଗଲା ଭଗବାନ ବ୍ୟବସ୍ଥାରେ। ହଁ, ଭକ୍ତି ନାହିଁ ବୋଲି ବୃଦ୍ଧା ହେଇଗଲେ। ଏବଂ ତାଙ୍କର ଯୋଉ ଦୁଇ ପୁତ୍ର ସେ ହେଉଛନ୍ତି ବୈରାଗ୍ୟ ଏବଂ ଜ୍ଞାନ, ଜ୍ଞାନ ବୈରାଗ୍ୟ ହେଉଛନ୍ତି ତାଙ୍କ ପୁତ୍ର। ସେମାନେ ମଧ୍ୟ ବୃଦ୍ଧ ହେଇକି ରହିଲେ, କିନ୍ତୁ ଯେତେବେଳେ ସେ ପୁଣି ତରୁଣୀ ହେବା ପାଇଁ ଚେଷ୍ଟା କରିକି ଆସିଲେ, ପିଲାମାନେ ମଧ୍ୟ ତରୁଣୀ ମାନେ ଯୁବକ କରିବା ପାଇଁ ଆସିଲେ, ଯୁଆଡ଼େ ଗଲେ ଆଉ ହେଇପାରିଲା ନାହିଁ। ବୃନ୍ଦାବନକୁ ଯେତେବେଳେ ଆସି ପହଞ୍ଚିଲେ ସେତେବେଳେ ସେ ପୁଣି ତାଙ୍କ ତରୁଣୀଗତ ପ୍ରାପ୍ତ ହେଲେ, ତରୁଣୀ ଅବସ୍ଥା ପ୍ରାପ୍ତ ହେଇଗଲେ। କିନ୍ତୁ ଇଏ ଯୋଉ ପୁଅ ଦୁଇ ଜଣ ରହିଛନ୍ତି, ସେ ସେଇ ବୁଢା ହେଇକି ରହିଛନ୍ତି, ଉଠି ପାରୁନାହାନ୍ତି। ତେଣୁ ସେଇ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ନାରଦ ମୁନି କହିଲେ ଠିକ ଅଛି, ମୁଁ ତମ ପୁଅମାନଙ୍କୁ ପୁଣି ଯୁବକ କରିଦେବି, ଯଦି ମୁଁ ନ କରିପାରିବି ତାହେଲେ ମୁଁ ହରିଦାସ ବୋଲି ଲାଜିବେ ନାହିଁ, ହରିଦାସ ବୋଲି ନିଜକୁ କହିଲେ। ତେଣୁ ସେ ସବୁ ପ୍ରକାର ଚେଷ୍ଟା କଲେ, ଗୀତା ପାଠ କଲେ, ବେଦ ପାଠ କଲେ, ପୁରାଣ ପାଠ କଲେ, କିନ୍ତୁ ହେଇପାରିଲା ନାହିଁ। ସେମାନେ ଯୋଉ ବୃଦ୍ଧ ଅବସ୍ଥାକୁ ସେଇ ବୃଦ୍ଧ ଅବସ୍ଥାରେ ମୁଁ କହିବି ପ୍ରଶ୍ନ ଉତ୍ତର ପରେ ସେଟା କହିବି। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ମନ ଦୁଃଖରେ ବୁଲୁଛନ୍ତି, ସେତେବେଳେ ତାଙ୍କ ଆକାଶବାଣୀ ହେଲା, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଆକାଶବାଣୀରେ ସେ କହିଲେ, ଆକାଶବାଣୀ କହିଲେ ତମେ ସତ୍କର୍ମ କଲ, ସତ୍କର୍ମ କଲେ ସେମାନେ ପୁଣି ଯୁବକ ହେଇଯିବେ। ତେଣୁ ସିଏ ସତ୍କର୍ମ କଣ ବୁଝିବା ପାଇଁ ସବୁ ବୁଝି ଚାରିଆଡ଼େ ପଚାରିଲେ, ଆସି ସେଇ ହରିଦ୍ୱାରରେ ବଦ୍ରିନାଥରେ ଦେଖା ହେଲା ତାଙ୍କ ସହିତ, ହରିଦ୍ୱାର ନା ଋଷିକେଶରେ ବା ବଦ୍ରିନାଥରେ ସେ ପାଖାପାଖି ଦେଖା ହେଲେ ଚାରି କୁମାରଙ୍କ ସହିତ। ସେ ଚାରି କୁମାର ଯେତେବେଳେ ପଚାରିଲେ ନାରଦ, ତମେ ତାଙ୍କ ଭାଇ ହେବେ ନା, ନାରଦ ତାଙ୍କ ସାନ ଭାଇ ହେବେ, ପଚାରିଲେ ନାରଦ ତମେ କାହିଁ ଏଭଳି ବ୍ୟତିବ୍ୟସ୍ତ ହେଇକି ରହୁଛ, ଭଗବାନ ଭକ୍ତ ଏଭଳି ତାଙ୍କର ଲକ୍ଷଣ ନାହିଁ। ତେଣୁ ସେ କହିଲେ ମୁଁ ଏଇ ସତ୍କର୍ମର ସନ୍ଧାନରେ ଆସିଛି। ସତ୍କର୍ମ ସେ ସବୁ ଜାଣିଲେ, ଯେତେବେଳେ ସେ କହିଲେ ସତ୍କର୍ମ ତମେ ଜାଣିନ, ଯେତେବେଳେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରି ସେ ମୋହ ହେଇକି ଯାଇଥିଲେ, ମୋହ ହେଇଥିଲେ, ବହୁତ ଅପ୍ରସନ୍ନ ହେଇକି ରହୁଥିଲେ, ପ୍ରସନ୍ନତା ପ୍ରାପ୍ତ ହେଇପାରୁନଥିଲେ, ଲକ୍ଷ ଲକ୍ଷ ଶ୍ଳୋକ ରଚନା କଲେ କିନ୍ତୁ ପ୍ରସନ୍ନତା ପ୍ରାପ୍ତ ହେଇପାରୁନଥିଲେ। ତମେ ତାକୁ କଣ କହିଥିଲ ମନେ ଅଛି? ତମେ ତାକୁ ଏଇ ଭାଗବତ କଥା କହିଥିଲ, ଯଦିଓ ବେଦ ପୁରାଣ ଇତ୍ୟାଦି ସବୁ ସେ ରଚନା କରିଛନ୍ତି, କିନ୍ତୁ ଭାଗବତ ରଚନା କରିନଥିଲେ ବୋଲି ସେ ପ୍ରସନ୍ନତା ପ୍ରାପ୍ତ ହେଇପାରୁନଥିଲେ। ତେଣୁ ସେଇଭଳି ଭାବରେ ତମେ ଯୋଉ ଗୀତା ପାଠ କଲ, ବେଦ ପାଠ କଲ, କିନ୍ତୁ ଭାଗବତ ପାଠ କରିନାହଁ, ସେଇଥିପାଇଁ ସେ ବୃଦ୍ଧ ଅବସ୍ଥାରେ ରହିଛନ୍ତି। ତେଣୁ ସେ ପୁଣି ଆସିଲେ ହରିଦ୍ୱାରରେ, ସେ କଥା ହେଲା ଚାରି କୁମାର, ସେ କଥା କହିଲେ, ଭାଗବତ କଥା କହିଲେ। ଏଇ ଭାଗବତ କଥାରେ ଏଇ ମହାତ୍ମା ଆସିବ, ଗୋକର୍ଣ୍ଣ ଉପାଖ୍ୟାନ ଆସିବ, ଗୋକର୍ଣ୍ଣ ଭାଗବତ ମହିମା କେତେ ରହିଛି, ଗୋକର୍ଣ୍ଣ ଉପାଖ୍ୟାନ ସେଠି ରହିଛି। ତେଣୁ ସେଇଠି ଯେତେବେଳେ ଲୀଳା ହଉଥିଲା, ସେତେବେଳେ ଭଗବାନଙ୍କ ନାମ କୀର୍ତ୍ତନ ହେଲା, ଅନ୍ତିମରେ ଭାଗବତ ଅନ୍ତିମରେ ନାମ କୀର୍ତ୍ତନ କଥା ରହିଛି, ନାମ ସଂକୀର୍ତ୍ତନ ଦେଶ୍ୟ ସର୍ବ ପାପ ପ୍ରଣାଶନ, ନାମ କୀର୍ତ୍ତନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆସିଲେ ସେଠି ଭଗବାନ ନାମ କୀର୍ତ୍ତନ ହେଲା, ଭାଗବତ କଥା ଶ୍ରବଣ ହେଲା, ବେଲୁନ ଫୁଟିଲା। ତେଣୁ ବର୍ତ୍ତମାନ ଭକ୍ତି ଦେବୀ ଆସିଲେ, ତାଙ୍କ ପୁତ୍ରମାନେ ମଧ୍ୟ ଯୁବକ ହେଇଗଲେ, ଜ୍ଞାନ ଏବଂ ବୈରାଗ୍ୟ, ତାଙ୍କ ଦୁଇ ପୁତ୍ର ହେଉଛନ୍ତି ଜ୍ଞାନ ବୈରାଗ୍ୟ। ଭଗବାନ ଯଦି ଆମେ ଭକ୍ତି କରିବା, ଆମର ଜ୍ଞାନ ଏବଂ ବୈରାଗ୍ୟ ଦୁଇ ଜଣ ସ୍ୱତଃ ଆସି ପହଞ୍ଚିବ ଆମ ପାଖରେ। ଏ ଭାଗବତର ଆରମ୍ଭରେ ସୁତ ଗୋସ୍ୱାମୀ କଥା କହିଛନ୍ତି, ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କଥା କୁହାଯାଇଛି, ବାସୁଦେବ ଭଗବତୀ ଭକ୍ତି ଯୋଗ ପ୍ରୟୋଜିତ ଜନୈକି ଆସୁ ବୈରାଗ୍ୟମ ଜ୍ଞାନ ଯତ୍ ଅହିତୁକମ୍। ଜଣେ ଯଦି ଆମେ ଭଗବାନଙ୍କ ପ୍ରତି ଭକ୍ତି କରିବା, ତାହେଲେ ଆମ ପାଖରେ ଖୁବ୍ ଶୀଘ୍ର ଆସୁ, ଖୁବ୍ ଶୀଘ୍ର ଆସିଯିବ। କଣ କଣ ନା ଜ୍ଞାନ ଏବଂ ବୈରାଗ୍ୟ ଅହିତୁକ ଭାବରେ ଆସିବ, ଆପଣ ଚେଷ୍ଟା ନ କଲେ ମଧ୍ୟ ସେ ଆସି ପହଞ୍ଚିବ। ତେଣୁ ଏଇଭଳି ଭାବରେ ଏ କଥା ଯେଉଁ ଆସିଲା, ତେଣୁ ଭଗବାନ ଭକ୍ତ କେବଳ ବୃଦ୍ଧ ହୁଅନ୍ତି ନାହିଁ, ବିଦୁର ଭଗବାନ ଭକ୍ତ ସେ କାହିଁକି ବୃଦ୍ଧ ହେବେ। ଦଶମ ସ୍କନ୍ଧ 44 ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଆସୁଥିଲେ ମଥୁରା ବୃନ୍ଦାବନ ମଥୁରାକୁ ଆସିଥିଲେ, ମଥୁରାର ଯେଉଁ ବୃଦ୍ଧମାନେ ଥିଲେ ସେମାନେ ସବୁ ଭଗବାନ ରୂପ ଦେଖିକିରି ସେମାନେ ଯୁବକ ହେଇଗଲେ। ଏ ଗୋଟେ ଶ୍ଳୋକ ଅଛନ୍ତି 44 ରୂପ ଏତେ ସେମାନେ ଏତେ ଆନନ୍ଦିତ ହେଇଗଲେ ସବୁ ଯୁବକ ହେଇଗଲେ। ସୁଖଦେବ ଗୋସ୍ୱାମୀ 16 ଯୁବକ ଭଳି ରହିଛନ୍ତି, କିନ୍ତୁ ତାଙ୍କ ବହୁତ ବହୁତ ବୟସ ହେଇଯାଇଛି, କିନ୍ତୁ ସବୁବେଳେ 16 ରହିଛନ୍ତି। ଏଠି ମଧ୍ୟ ପ୍ରଭୁପାଦ ମଧ୍ୟ ତାତ୍ପର୍ଯ୍ୟ ମଧ୍ୟ ସେ କଥା କହିଛନ୍ତି। ଅବିକ୍ରିୟ ଯୋଉ ରହିଛି କୁଟସ୍ଥ, କୁଟସ୍ଥ କହିଲେ ଅବିକ୍ରିୟ, ତାଙ୍କ ବିକ୍ରିୟା ନାହିଁ। ଆମର ଯୋଉ 6 ବିକାର ରହିଛି, ମାନେ ଆମେ ଜନ୍ମ ହବା, ବୃଦ୍ଧି ଲାଭ କରିବା, କିଛି କାଳ ସ୍ଥାୟୀ ରହିବା, କିଛି ବଂଶ ବିସ୍ତାର କରିବା, କିଛି କ୍ଷୟ ହେବା ଏବଂ ଅନ୍ତିମରେ ଧ୍ୱଂସ ହେବା, ଏଇ 6 ବିକାର ରହିଛି, ହେଉଛି ବିକାର। ଭୌତିକ ଜଗତ କହିଲେ 6 ବିକାର ରହିଛି, କିନ୍ତୁ ଭଗବାନ ଏବଂ ଭଗବାନ ଭକ୍ତ ଏମାନେ ହେଉଛି କୁଟସ୍ଥ, ଏ ବିକାର ତାଙ୍କର ନାହିଁ, ବିକାର ଶୂନ୍ୟ, ଅବିକ୍ରିୟ ବୋଲି କୁହାଯାଉଛି। ତେଣୁ ଏ ଶ୍ଳୋକରେ ଦେବତାମାନେ ପ୍ରାର୍ଥନା କରୁଛନ୍ତି, ତ୍ୱନ୍ନା ସୁରାଣାମ ଅଶିଷାନ୍ୱୟାନାଂ, ପ୍ରଭୁ ଆପଣ ଦେବତାମାନଙ୍କର ମଧ୍ୟ ଆପଣ ହେଉଛନ୍ତି ସୃଷ୍ଟିକର୍ତ୍ତା। ତ୍ୱନ ସୁରାଣାମ ନ କହିଲେ ଆମେ ସବୁ ଦେବତାମାନେ 33 ଦେବତା ରହିଛନ୍ତି, ଯେଉଁମାନେ ଜାଣିନାହାନ୍ତି ସେମାନେ କହନ୍ତି ହିନ୍ଦୁମାନଙ୍କର ବହୁତ ଭଗବାନ ଅଛନ୍ତି, କିନ୍ତୁ ଭଗବାନ ହେଉଛନ୍ତି ଏକ। ସେଦିନ ଆମର ହରିପ୍ରଭୁ ପଚାରୁଥିଲେ ମହାରାଜକୁ, ସେଥିରେ ଯୋଉ ଲେଖା ହେଇଛି କୃଷ୍ଣ ଏବଂ ବଳରାମ 2 ଭଗବାନ ନୁହନ୍ତି, ତା ଅର୍ଥ ସେ ବୁଝିପାରିଲେ ନାହିଁ। 2 ଭଗବାନ ଭଗବାନ 2 ନୁହନ୍ତି, ଭଗବାନ ହେଉଛି ଏକ, ଭଗବାନ ଏକ, ୱାନ୍ ୱିଦାଉଟ୍ ସେକେଣ୍ଡ ବୋଲି ପ୍ରଭୁପାଦ ମହାରାଜ ଇଂରାଜୀରେ ଟ୍ରାନ୍ସଲେଟ୍ କରିଛନ୍ତି। ଭଗବାନ ହେଉଛି ଏକ ସ୍ୱୟଂ, କୃଷ୍ଣ ହସ୍ତୁ ଭଗବାନ ସ୍ୱୟଂ। ସେଥିପାଇଁ ଆମର ସଂସ୍ଥାର ନାମ ହେଉଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ। ଆମେରିକାରେ ଯେତେବେଳେ ଆରମ୍ଭ ହେଲା 1966 ଏଇ ଇସ୍କନ କଥା ଆସିଲା, କଣ ନାମଟା ଦିଆଯିବ, ଆମ ଯେତେବେଳେ ଏଇ ଡିପାର୍ଟମେଣ୍ଟ ନାମକରଣ ହଉଥିଲା, ଯେତେବେଳେ ଆମର ମହାରାଜ କହିଲେ, ଗୋପୀନାଥ ମହାରାଜ କହିଲେ ଡିପାର୍ଟମେଣ୍ଟ ନାମ ହବ ଅଭୟଚରଣ କଂଗ୍ରେସ ଡିପାର୍ଟମେଣ୍ଟ। ସେମିତି ନାମକରଣ ବେଳେ ସବୁ ବାଦ ବିବାଦ ସବୁ ହୁଏ, କଣ କରାଯିବ, କେତେଜଣ କହିଥିଲେ ନା ଶୀଲ କରିବା, ଶୀଲ ଅଭୟଚରଣ, ଏମିତି ସବୁ ବିଭିନ୍ନ ପ୍ରକାର କୁହା ହଉଥିଲା କି କଣ କହୁଥିଲେ, କିନ୍ତୁ ମହାରାଜ କହିଲେ ନା ଏଇଟା ଅଭୟଚରଣ କଂଗ୍ରେସ ଡିପାର୍ଟମେଣ୍ଟ ରହିବ, ସେଟା ରହିଲା। ସେଇଭଳି ଭାବରେ 1966 ଯେତେବେଳେ ଆଲୋଚନା ଚାଲିଥିଲା, ପ୍ରଭୁପାଦ ଏ ନାମକରଣ କରିଥିଲେ ଇସ୍କନ ବୋଲି, ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣ କନସିୟସନେସ, ସେହି ସମୟରେ କେତେଜଣ ଶିଷ୍ୟ ତାଙ୍କର କହିଥିଲେ, କହିଲେ ପ୍ରଭୁପାଦ ଆମେ ଯଦି କହିବା କୃଷ୍ଣ କନସିୟସନେସ ଲୋକମାନେ କହିବେ ଏଇ ଯୋଉ ହିନ୍ଦୁ ସଂସ୍ଥା ବୋଲି, କିନ୍ତୁ ପ୍ରଭୁପାଦ ମହାରାଜ କହିଲେ ନା ନା ଆମେ ଯଦି, ସେମାନେ କହିଲେ ଗଡ୍ କନସିୟସନେସ କରିବା ପାଇଁ, ପ୍ରଭୁପାଦ ମହାରାଜ କହିଲେ ଯଦି ଆମେ ଗଡ୍ କନସିୟସନେସ କରିବା, ଗଡ୍ କନସିୟସ ସୋସାଇଟି, ତାହେଲେ ସେମାନେ କହିବେ ଗଡ୍ କହିଲେ ଯାହାକୁ ବେଲେ ସେ କହିବେ ଗଡ୍ ଏ ଭଗବାନ, ଏମିତିକି ଦରିଦ୍ର ଭଗବାନ, କୁକୁର ଭଗବାନ, ଛେଳି ଭଗବାନ, ସମସ୍ତେ ଭଗବାନ, ଦରିଦ୍ର ନାରାୟଣ ଆମର ଗୋଟେ ସଂସ୍ଥା ରହିଛି, ସେ କହୁଛି ଦରିଦ୍ର ନାରାୟଣ। ତେଣୁ ଏଇ ସେଥିପାଇଁ କୃଷ୍ଣ ହସ୍ତୁ ଭଗବାନ ସ୍ୱୟଂ, ଏ ବିଶେଷ ଭାବେ ଭାଗବତ ପ୍ରଥମ ସ୍କନ୍ଧ 3 28 ଶ୍ଳୋକରେ କଥା କୁହାଯାଇଛି, ଯେତେବେଳେ ଭଗବାନଙ୍କର ବିଭିନ୍ନ ଅବତାର ମାନ ବିଷୟରେ ସୁଖଦେବ ସୁଖଗୋସ୍ୱାମୀ କହୁଥିଲେ, କାହିଁକି ନା ଏ 6 ପ୍ରଶ୍ନ ଥିଲା, ତା ଦେହରୁ ଏ ଗୋଟିଏ ପ୍ରଶ୍ନ ଥିଲା, ଆମକୁ ଅବତାର କଥା ଶୁଭା, ଅବତାରଙ୍କ ବିଷୟରେ କୁହନ୍ତୁ, ତେଣୁ 22 ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ପ୍ରଥମ ସ୍କନ୍ଧ 3 22 ଅବତାର ବିଷୟରେ ସୁତ ଗୋସ୍ୱାମୀ କହିଛନ୍ତି, ନାଇଁ ସେଥିରେ 22 ରହିଛି, 24 କୁହାଯାଏ କହୁଛି କି ନା, ବ୍ରହ୍ମା ମଧ୍ୟ ନାରଦ ମୁନିକୁ ଭଗବାନଙ୍କର ଅବତାର ବିଷୟରେ 2 ସ୍କନ୍ଧ 7 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, ତେଣୁ ଆଉ 2 ଏକ୍ସଟ୍ରା ସେଠି ରହିଛି, ଏମିତି ସମୁଦାୟ 24 ବୋଲି କୁହାଯାଉଛି, କିନ୍ତୁ ସେଠି 22 ଅବତାର ବିଷୟରେ କହିଛନ୍ତି। ତେଣୁ କହି 19 ଏବଂ 20 ଅବତାର ହେଉଛନ୍ତି ବଳରାମ ଏବଂ କୃଷ୍ଣଙ୍କୁ କହିଛନ୍ତି, 21 ହେଉଛନ୍ତି ବୁଦ୍ଧ ଅବତାର, 22 ଅବତାର ହେଉଛନ୍ତି କଳ୍କୀ ଅବତାର, ଏତିକି କହିକିରି ସେ କହିଲେ 3 ସ୍କନ୍ଧ 3 ଅଧ୍ୟାୟ 28 ସେ କହିଲେ, ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଏ ଯୋଉ ସବୁ ମୁଁ କହିଲି ଭଗବାନଙ୍କର ଅବତାର ମାନ ବିଷୟରେ, କିଏ ହେଉଛି ଭଗବାନଙ୍କର ଅଂଶ ବା କିଏ ହେଉଛି ଭଗବାନଙ୍କର ଅଂଶର ଅଂଶ ବା କଳା, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ହରେ କୃଷ୍ଣ ହରେ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ। ତେଣୁ ଆମର ସଂସ୍ଥାର ନାମ ହେଉଛି କୃଷ୍ଣ ଚେତନା ସଂଘ। ଯାହା ହଉ, ଏଇଭଳି ଭାବରେ ଦେବତାମାନେ ଭଗବାନଙ୍କୁ ଜାଣୁଛନ୍ତି, ଦେବତାମାନଙ୍କର ଦେବତା ହେଉଛନ୍ତି ଭଗବାନ, ଦେବ ଦେବ ଜଗତ ପତେ, ସେ ସମସ୍ତଙ୍କର ପତି, ସେ ସମସ୍ତଙ୍କର ଦେବତା, ମୂଳ ଭଗବାନ ହେଉଛନ୍ତି ସିଏ। ସେ ଦେବତାମାନେ ପ୍ରାର୍ଥନା କରୁଛନ୍ତି, ତ୍ୱଂ ନ ସୁରାଣାମ ଅଶିଷାନ୍ୱୟାନାଂ, ଯେତେ ସବୁ 33 କୋଟି ଦେବତା ଅଛନ୍ତି, ତାଙ୍କର ବିଭିନ୍ନ କାର୍ଯ୍ୟ ସବୁ ସମ୍ପାଦନ କରୁଛନ୍ତି ସେମାନେ। ଆମ ଶରୀରରେ କେତେ ପ୍ରକାର ସବୁ ଆବଶ୍ୟକତା ରହିଛି, କେତେ କଣ ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି, କେମିତି ଜଣେ ସୃଷ୍ଟି ହଉଛି, ଗୋଟେ ଜୀବକୁ ସୃଷ୍ଟି କରି ଜଣେ କରିପାରିବ ନାହିଁ। ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ସେ ସୃଷ୍ଟି ହେଇଯାଉଛି। ସ୍ୱାମୀ ସ୍ତ୍ରୀର ଯୋଉ ପୁରୁଷ ସ୍ତ୍ରୀର ସ୍ୱାମୀ ସ୍ତ୍ରୀଙ୍କର ପିତାମାତାଙ୍କର ମିଳନରେ ଯୋଉ ସନ୍ତାନ ସୃଷ୍ଟି ହଉଛି, ତୃତୀୟ ସ୍କନ୍ଧ 29,000 ସବୁ ବର୍ଣ୍ଣନା କରାଯାଇଛି। ଆମେ ଏଇ ଯୋଉ ରହିଛେ, ଏଇ ଯୋଉ କୋଉ ସଂସ୍ଥା ଆମର ରହିଛନ୍ତି, ନର୍ସିଂ ଆଉ ପାଥୋଲୋଜି ଡିପାର୍ଟମେଣ୍ଟ ବୋଲି କୁହାଯାଉଛି, ଏଠି କୁହନ୍ତି ନର୍ସିଂ ସଂସ୍ଥା ଯୋଉ ରହିଛି, ବିଶେଷରେ ଆମେ କଥା କହୁଛେ ଏଇଠି। ତେଣୁ ଏଇ ଯୋଉ ସୃଷ୍ଟି ତତ୍ତ୍ୱ ବିଷୟରେ କେମିତି ସୃଷ୍ଟି ହଉଛି, କେମିତି ଜୀବ ବଢୁଛି, ତାର କେମିତି ପାଳନ କରାଯାଉଛି, ଏସବୁ ବିଷୟରେ ତୃତୀୟ ଭାଗବତ ଆସିବ। କପିଳ ଦେବ କଥା କହିଛନ୍ତି, ମା ଦେବତୀଙ୍କୁ କହିଛନ୍ତି, ତେଣୁ ଆମେ ସେ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରିବା ନାହିଁ। କିନ୍ତୁ ଏଇ ଦେବତାମାନଙ୍କର ମୂଳ ଭଗବାନ ହଉଛନ୍ତି, ସବୁକିଛିର ମୂଳ ଆଦି ପୁରୁଷ ହଉଛନ୍ତି ସେ। ତେଣୁ ବିଭିନ୍ନ ଦେବତାମାନେ ତାଙ୍କର ସବୁ ଯାହାର ଯାହା ଦାୟିତ୍ୱ ଦିଆଯାଇଛି, ସେସବୁ ଦେବତା ସବୁ ସେସବୁ କାର୍ଯ୍ୟ ତୁଲାଉଥିବାରୁ ଆମ ଶରୀରଟି ଠିକ ରହୁଛି। ଅନେକ ପ୍ରକାର ବାୟୁ ଦେବତା, ସୂର୍ଯ୍ୟ ଦେବତା, ଇତ୍ୟାଦି ସବୁବେଳେ ଦେବତାମାନେ ତାଙ୍କୁ ଦାୟିତ୍ୱ ସବୁ ଦିଆଯାଇଛି, କିଏ କୋଉ ଦାୟିତ୍ୱରେ ରହିଛନ୍ତି। ତେଣୁ ଇଏ ସୁରାଣା ଅଶୀ ସାନ୍ମୟାନ, ଆମକୁ ଯୋଉ ଦାୟିତ୍ୱ ଆପଣ ଦେଇଛନ୍ତି ପ୍ରଭୁ, ଏଇଟା ଆମେ କରିପାରୁନୁ, ଆମେ କୃପା କଲେ ଆମେ ଏଠି କାର୍ଯ୍ୟ କରିପାରିବୁ। ସେଥିପାଇଁ ସେ ସୃଷ୍ଟି ତତ୍ତ୍ୱ ଆରମ୍ଭ ପୂର୍ବରୁ ଦେବତାମାନେ ଭଗବାନ ପ୍ରାର୍ଥନା କରୁଛନ୍ତି। ତ୍ୱମ୍ ନ ସୁରାଣାମ୍ ଅଶିଷାମୟାନାମ୍ କୁଟସ୍ଥ ଆଦ୍ୟ ପୁରୁଷ ପୁରାଣ। ଭଗବାନ ଯଦିଓ ଏତେ ପ୍ରକାର କାର୍ଯ୍ୟ କରୁଛନ୍ତି, କିନ୍ତୁ ତାଙ୍କର ବିକାର ହୁଏ ନାହିଁ, କୁଟସ୍ଥ ସେଥିପାଇଁ କୁହାଯାଏ, ବିକାର ହୁଏ ନାହିଁ। ଆମେ ଆଚାର୍ଯ୍ୟ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ଯେମିତି ଚିନ୍ତାମଣି ପ୍ରସ୍ତର, ଚିନ୍ତାମଣି ପ୍ରସ୍ତର ରହିଛି, ପ୍ରତିଦିନ ସେ 800 ସୁନା ପ୍ରଦାନ କରିବ। 800 କହିଲେ ପାଖାପାଖି 77 କେଜି। ଭାଗବତମରେ ଏକଥା ଆସିବ, ଏ ଯୋଉ ରହିଛି କିଏ ଆମର ରହିଛନ୍ତି ସତ୍ରାଜିତ, ସତ୍ରାଜିତ ପ୍ରସଙ୍ଗରେ ଏକଥା ଆସିବ। ସିଏ ଗୋଟେ ମଣି ପାଇଥିଲେ, ସେ ହଉଛି ସୂର୍ଯ୍ୟଦେବ ଦେଇଥିଲେ ସମନ୍ତଙ୍କ ମଣି, ସେ ମଧ୍ୟ ସେଇଭଳି ଭାବରେ 800 ପ୍ରତିଦିନ ସୁନା ଦିଏ ସିଏ। ସେଥିପାଇଁ ବହୁତ ଭଗବାନଙ୍କର 2 ବିବାହ ସେଥିପାଇଁ ହେଇଛି, ଏକଥା ରହିଛି। ମଣିକୁ ଭଗବାନ ପ୍ରାପ୍ତ ହେଇଛନ୍ତି ଯୌତୁକ ରୂପରେ। ତେଣୁ ଇଏ ଚିନ୍ତାମଣି ଏତେ ସବୁ ପ୍ରସ୍ତର ଦିନକୁ ଦଉଛି, କିନ୍ତୁ ତାର ଶକ୍ତି କ୍ଷୟ ହୁଏ ନାହିଁ। ଏତେ ପ୍ରସ୍ତର ଦେଇସାରିଲା ପରେ, ଏତେ ସୁବର୍ଣ୍ଣ ଉତ୍ପାଦନ କରିସାରିଲା ପରେ ତାର ଶକ୍ତି ସରିଗଲା, ତା ନୁହଁ, ତାର ଶକ୍ତି ସେଇଭଳି ଭାବେ ରହେ। ସେ ଉଦାହରଣଟି ଦିଆଯାଇଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଉଦାହରଣ ଦେଇଛନ୍ତି ଉଦାହରଣଟି। ତେଣୁ ଭଗବାନ ଏତେ ସବୁ ସୃଷ୍ଟି କରୁଛନ୍ତି, ଭଗବାନଙ୍କ ଶକ୍ତି କିଛି କ୍ଷୟ ହେଇଯାଉ ନାହିଁ, କିନ୍ତୁ କୁଟସ୍ଥ ବୋଲି କୁହାଯାଉଛି। ଯେତେ ପ୍ରକାର ସୃଷ୍ଟି ହେଲେ ମଧ୍ୟ କୋଟି କୋଟି ଅନନ୍ତ କୋଟି କାଳ ଧରି ଏସବୁ ଚାଲିଛି, ଅନନ୍ତ କୋଟି ବର୍ଷରୁ ଏଇ ଯୋଉ ଭୌତିକ ଜଗତ ଚାଲିଛି, ରହିଛି, ପୁଣି ରହିବ, ସବୁବେଳ ପାଇଁ ରହିବ। କିନ୍ତୁ ଭଗବାନଙ୍କର ଶକ୍ତି ସରିଗଲା, କ୍ଷୟ ହେଇଗଲା, ତା ନୁହଁ, ସେ ହେଉଛନ୍ତି କୁଟସ୍ଥ, ସେଥିପାଇଁ କୁହାଯାଉଛି। କୁଟସ୍ଥ ଭଗବତ ଗୀତାରେ ମଧ୍ୟ କୁଟସ୍ଥ ଶବ୍ଦ ବ୍ୟବହାର କରାଯାଇଛି, 15:16 ଏଇଭଳି ଭାବରେ 16, 17, 18 3 ହେଉଛି ବେଦର ସାର ବର୍ଣ୍ଣନା କରାଯାଇଛି। ନା 15:16 କହିଛନ୍ତି, ସେଟା କୁଟସ୍ଥ କେରଉଛନ୍ତି, କୁଟସ୍ଥ ମାନେ ଅକ୍ଷର, ଯୋଉମାନେ ଆମେ ଏଇ ଯୋଉ ଜୀବ ରହିଛନ୍ତି, ଏ 2 ଜୀବ ରହିଛନ୍ତି, ଏ ବେଦ ହଉଛି ସାର, ଏଇ 3 ଶ୍ଳୋକ ହଉଛି ବେଦର ସାର। ବିଷ୍ଣୁ ଚକ୍ରବର୍ତ୍ତୀ ତାଙ୍କୁ ଭାଷ୍ୟ ତାଙ୍କୁ କହିଛନ୍ତି, ଗୋଟେ ହଉଛି କ୍ଷର, ଗୋଟେ ଆମେ ସବୁ ହଉଛି କ୍ଷର, ଆମର ସବୁ ପତନ ହେଇଯାଇଛି, କିନ୍ତୁ ଆର 3 ଆମେ ଯେତେ ରହିଛେ, ଆମର 3 ହଉଛନ୍ତି କୁଟସ୍ଥ, ଯୋଉମାନେ ରହିଛନ୍ତି ଚିର ଜଗତରେ, ସେମାନେ ସବୁ ମୁକ୍ତ ଜୀବ, ଆମେ ହଉଛି ବଦ୍ଧ ଜୀବ, ସେଥିପାଇଁ ଆମର ଭୌତିକ ଜଗତରେ ପତନ ହେଇଛି। ସେମାନେ କୁଟସ୍ଥ, ସେମାନେ ହଉଛନ୍ତି, ତାଙ୍କର ବିକାର ନାହିଁ, ସେମାନେ ମୁକ୍ତ ଜୀବ। ତେଣୁ ଭଗବାନ ସେଇଭଳି ଭାବରେ କୁଟସ୍ଥ, ଏବଂ ଆଦ୍ୟ ପୁରୁଷ ପୁରାଣ, ସେ ହଉଛନ୍ତି ଆଦି, ତାଙ୍କର ପୂର୍ବରୁ ଆଉ କେହି ନଥିଲେ, ସେଥିପାଇଁ ସେ ଆଦି। ଆମେ ସମସ୍ତେ ଦେଖୁଛେ, ସବୁ କଥାରେ ଆମେ ଦେଖୁଛେ, ଆମର ଆଦିଟା କୋଉଟା, ସବୁବେଳେ ଆମେ ଯେହେତୁ ଆମର ଆମେ ଆଦ୍ୟନ୍ତବନ୍ତ ପଙ୍କ୍ତେୟ, ଆମେ ହଉଛି ଆମର ଆଦି ଅଛି, ଅନ୍ତ ଅଛି, ଆମେ ଯୋଉ ଶରୀର ଧାରଣ କରୁଛେ ଆର ଆଦି ଅଛି, ଅନ୍ତ ଅଛି, କିନ୍ତୁ ଭଗବାନ ଏଭଳି ବସ୍ତୁ, ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ, ଆଦ୍ୟ ଶବ୍ଦ ବ୍ୟବହାର କରାଯାଇଛି। ଭଗବାନଙ୍କର ଆଦି ନାହିଁ, କିନ୍ତୁ ସେ ହଉଛି ସମସ୍ତଙ୍କର ଆଦି, ଅନାଦି ରାଦି ଗୋବିନ୍ଦ ସର୍ବକାରଣ କାରଣ, ତାଙ୍କଠାରୁ ସବୁକିଛି ଆସିଛି। ଦ୍ୱିତୀୟ ସ୍କନ୍ଧ 4 ନବମ ଅଧ୍ୟାୟରେ ଚାରୋଟି ଶ୍ଳୋକ ଯୋଉ ରହିଛି 32, 33, 34, 35 ଏଇ ଚାରୋଟି ଶ୍ଳୋକରେ ଭାଗବତଙ୍କ ସାର କୁହାଯାଇଛି, ସେଥିରେ ବର୍ଣ୍ଣନା କରାଯାଇଛି ଅହମ୍ ଏବ ସମୟ ଆଗ୍ରେ, ମୁଁ ସମସ୍ତ ଆଗରେ ମୁଁ ପ୍ରଥମେ ଥିଲି, ତାଙ୍କଠାରୁ ସବୁକିଛି ସୃଷ୍ଟି ହେଉଛି। ତେଣୁ ଆପଣ ହଉଛନ୍ତି ଆଦ୍ୟ ପୁରୁଷ ପୁରାଣ, ଆପଣ ହଉଛନ୍ତି ପ୍ରକୃତ ପୁରୁଷ। ଏଠି ଯୋଉ ଆମେ ଭୌତିକ ଜଗତରେ ଆମେ ଚିନ୍ତା କରୁଛେ ଆମେ ପୁରୁଷ ଏ ସ୍ତ୍ରୀ, ଏ ପ୍ରକୃତରେ ଏଇଟା ପ୍ରକୃତ ଶବ୍ଦ ନୁହଁ, ପୁରୁଷ ଶବ୍ଦ ଆମକୁ ଆମ ପାଇଁ ଉପଯୁକ୍ତ ଶବ୍ଦ ନୁହଁ, ଆମେ ପ୍ରକୃତ ପୁରୁଷ ନୁହଁ, ଆମେ ହଉଛି ଭଗବାନଙ୍କ ପ୍ରକୃତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ସେଟା ବର୍ଣ୍ଣନା କରାଯାଇଛି। ସେଥିପାଇଁ ଅର୍ଜୁନ ଭଗବାନଙ୍କୁ ସ୍ତୁତି ସେ କଥା କହିଲେ ଆପଣ ହଉଛନ୍ତି ପୁରୁଷ, ଦଶମ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ଭଗବାନ ସମାଧି ଦେବ ପୁରୁଷ ପୁରାଣ, ନା ନା ସେଇଟା ହଉଛି ଏକାଦଶ ଅଧ୍ୟାୟରେ। ଦଶମ ଅଧ୍ୟାୟରେ ସେ କହୁଛନ୍ତି ଯେ ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ, ଦୁଇଥର କୁହାଯାଇଛି ଏକାଦଶ ଅଧ୍ୟାୟରେ ମଧ୍ୟ କହିଛନ୍ତି ତୁମାଦି ଦେବ ପୁରୁଷ ପୁରାଣ। ତେଣୁ ଭଗବାନ ହଉଛନ୍ତି ପୁରୁଷ କହିଲେ ପ୍ରକୃତରେ ପ୍ରକୃତ ପୁରୁଷ ହଉଛନ୍ତି ଭଗବାନ, ପୁରୁଷ କହିଲେ ଉପଭୋଗକାରୀ, ପ୍ରଭୁପାଦ ମହାରାଜ କହନ୍ତି ପୁରୁଷ କହିଲେ ଏଞ୍ଜୟର। ଆମେ ତଥାକଥିତ ପୁରୁଷ ଏବଂ ତଥାକଥିତ ସ୍ତ୍ରୀ, ଆମେ ପ୍ରକୃତରେ ପୁରୁଷ ବୋଲି ଅଭିମାନ କରୁଛେ। ଭଗବତ ଗୀତା 13 ଅଧ୍ୟାୟରେ ଏଇଟା କହିଛି, ବୋଧେ 13 ଅଧ୍ୟାୟ କି 14 ଅଧ୍ୟାୟରେ କହୁଛନ୍ତି ପୁରୁଷ ପ୍ରକୃତି ସ୍ତୋହି ଭୁଙ୍କ୍ତେ ପ୍ରକୃତି ଜାନ ଗୁଣାନ କାରଣ ଗୁଣ ସଂଘର୍ଷ ସଦସ୍ୟ ଜୋରି ଜନ୍ମସୁ, ଏ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କ୍ଷେତ୍ର ବିଭାଗ ଯୁଗରେ ପୁରୁଷ ପ୍ରକୃତି ସ୍ତୋହି, ଆମେ ଯୋଉ ପୁରୁଷ ଏବଂ ସ୍ତ୍ରୀ ଆମେ ଏଇ ଭୌତିକ ଜଗତ ପ୍ରକୃତିରେ ରହିଛେ, ଆମେ ନିଜକୁ ଉପଭୋଗକାରୀ ଭାବୁଛେ, ତେଣୁକରି ଆମର ଏଇସବୁ ବିଭିନ୍ନ ପ୍ରକାର ସତ୍ ଅସତ୍ ଯୋନି ଜନ୍ମସୁ, କେତେବେଳେ ନିଚ ଯୋନି ପ୍ରାପ୍ତ ହଉଛେ, କେତେବେଳେ ଉଚ୍ଚ ଯୋନି ପ୍ରାପ୍ତ ହଉଛେ, ନିଜକୁ ଆମ ଏଇ ପୁରୁଷ ଅଭିମାନ ରହିଛି। କିନ୍ତୁ ପ୍ରକୃତ ପୁରୁଷ ହଉଛନ୍ତି ଭଗବାନ, ସେ ହଉଛନ୍ତି ପ୍ରକୃତରେ ଉପଭୋଗକାରୀ। ଏବଂ ଏଇଟା ଯଦି ଜଣେ ଜାଣିଯିବ ପ୍ରକୃତରେ ଭଗବାନ ହଉଛନ୍ତି ଉପଭୋଗକାରୀ, ତାହେଲେ ଜଣେ ଶାନ୍ତି ପ୍ରାପ୍ତ ହେଇଯିବ। ଭଗବତ ଗୀତା 5 ଅଧ୍ୟାୟ 38 ଶ୍ଳୋକରେ ସେ କଥା କୁହାଯାଇଛି। ଭକ୍ତାରମ୍ ଯଜ୍ଞ ତପସାମ ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନା ଜ୍ଞାନ୍ତ ମାନ ଶାନ୍ତି ବୁଝୁଛନ୍ତି। ଭଗବାନ ହଉଛନ୍ତି ଭକ୍ତାରମ୍, ଭଗବାନ ହଉଛନ୍ତି ଉପଭୋଗକାରୀ, ଏଇଟା ଯଦି ଜାଣିବ, ଏଇ ତିନୋଟି କଥା ଜଣେ ଯଦି ଜାଣିଯିବ ତାହେଲେ ସେ ଶାନ୍ତିରେ ସୁଖରେ ରହିପାରିବ। ସମସ୍ତେ ଚାହୁଁଛନ୍ତି ଶାନ୍ତିରେ ରହିବା ପାଇଁ ସୁଖରେ ରହିବା ପାଇଁ, କିନ୍ତୁ ଏ ଫର୍ମୁଲା କେହି ଜାଣିନାହାନ୍ତି, ଜାଣିଲେ ମଧ୍ୟ ବୁଝିପାରୁନାହାନ୍ତି କେମିତି ଜଣେ ଜାଣିବେ। ଆମେ ପ୍ରକୃତ ନିଜକୁ ଉପଭୋଗକାରୀ ବୋଲି ଭାବୁଥିବାରୁ ଆମେ ଦୁଃଖ କଷ୍ଟ ପାଉଛେ, କିନ୍ତୁ ଜଣେ ଯଦି ଜାଣିବ ଯେ ପ୍ରକୃତରେ ପ୍ରକୃତ ଉପଭୋଗକାରୀ ହଉଛନ୍ତି ଭଗବାନ, ଆମେ ଯୋଉ ଉପଭୋଗ କରିବା ପାଇଁ ଚାହୁଁଛେ ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ଭୌତିକ ଜଗତ ମାୟିକ ଜଗତ ସୃଷ୍ଟି କରିଛନ୍ତି, ଅଜାୟାଙ୍କ ବୋଲି କୁହାଯାଏ, ଅଜାୟାଙ୍କ କହିଲେ ମାୟା, ଏ ମାୟାରେ ଯୋଉ ସତ୍ଵ ରଜ ତମ ତ୍ରିଗୁଣରେ ମାୟାରେ ସବୁ ନାଟ ଚାଲିଛି ଏଠି। ତେଣୁ ଆମେ ଏଇଭଳି ଭାବରେ ଉପଭୋଗ କରିବା ପାଇଁ ଚାହୁଁଛେ। ତେଣୁ ଭଗବାନ ହଉଛନ୍ତି ପୁରାଣ ପୁରୁଷ, ପୁରାଣ ପୁରୁଷ ହେଲେ ମଧ୍ୟ ତାଙ୍କର ବାର୍ଦ୍ଧକ୍ୟ ନାହିଁ। ଭଗବତ ଗୀତାରେ ବ୍ରହ୍ମ ସଂହିତାରେ ଭଗବାନ କହିଲେନି ସେ କଥା, ଆଦ୍ୟଂ ପୁରାଣ ପୁରୁଷଂ ନବଯୌବନଂଚ, ପୁରାଣ ପୁରୁଷ ହେଲେ ମଧ୍ୟ ସେ ସବୁବେଳେ ନବଯୁବକ, ଖାଲି ଯୁବକ ନୁହନ୍ତି, ନବଯୁବକ, ନବଯୁବକ ହେଲେ 16-17 ବର୍ଷ ଏଇଭଳି ଭାବେ କିଶୋର, ନବକିଶୋର ସେଇ ବର୍ଷରେ ରହିଛନ୍ତି ସେ। ପ୍ରଭୁପାଦ ମହାରାଜ ମୋତେ ଏଇ ଉଦାହରଣଟି ଦିଅନ୍ତି, ଯେତେବେଳେ ଭଗବାନ ଯୁଦ୍ଧ ହଉଥିଲା ମହାଭାରତ ଯୁଦ୍ଧରେ ଅର୍ଜୁନ ଏବଂ ଭଗବାନ ସେତେବେଳେ ନାତି କଣ ପୁଅ କେତେ କଣ ହେଇସାରିଲାଣି, କିନ୍ତୁ ଭଗବାନଙ୍କୁ ପାଖାପାଖି 90 ବର୍ଷ ହେଇଥିଲା ସେତେବେଳେ, କିନ୍ତୁ ଭଗବାନ ଯୁବକ ଅବସ୍ଥାରେ ଥିଲେ, ବୃଦ୍ଧ ଅବସ୍ଥାରେ ନଥିଲେ ସେ। ଇଏ ହଉଛି କୁଟସ୍ଥ। ତେଣୁ ଭଗବାନ ଭକ୍ତ ମଧ୍ୟ ସେଇଭଳି ଭାବରେ, ସେ ଯେତେ ବୃଦ୍ଧ ହେଲେ ମଧ୍ୟ ସେ ସବୁବେଳେ ଯୁବକ ଦେଖାଯିବେ। ପ୍ରଭୁ ସେ ପ୍ରଶ୍ନଟି ପଚାରିଥିଲେ, ଯାହା ହଉ ସେ ପ୍ରଶ୍ନର ଉତ୍ତରଟା ଭଗବାନଙ୍କ ଅବସ୍ଥାରେ ମିଳିଗଲା। ତେଣୁ ଭଗବାନଙ୍କ ଭକ୍ତମାନେ ସବୁବେଳେ ଯୁବକ ଅବସ୍ଥାରେ ଥାଆନ୍ତି, ସେମାନେ କେବେ ବୃଦ୍ଧ ହୁଅନ୍ତି ନାହିଁ। ତେଣୁ କୂଟସ୍ଥ ଆଦ୍ୟ ପୁରୁଷ ପୁରାଣ ତ୍ୱଂ ଦେବ ସତ୍ୟାଂ ଗୁଣକର୍ମ ଯୋନ, ହେ ପ୍ରଭୁ ଦେବତାମାନେ ଭଗବାନ ଦେବ ବୋଲି ପ୍ରାର୍ଥନା କରୁଛନ୍ତି, ଦେବ ଦେବ ଦେବତାମାନଙ୍କର ସେ ହେଉଛି ଦେବ। ଭଗବତ ଗୀତାରେ ଭଗବାନ କହିଲେନି କି ଅହମ୍ ଆଦିରି ଦେବାନା, ସମସ୍ତ ଦେବତାମାନଙ୍କର ମୁଁ ହଉଛି ଆଦି, ସମସ୍ତ ଦେବତାମାନଙ୍କର ଦେବତା ହଉଛନ୍ତି ଭଗବାନ କୃଷ୍ଣ। ତେଣୁ ତ୍ୱଂ ଦେବ ସତ୍ୟାଂ, ଭଗବାନଙ୍କର ଶକ୍ତି ରହିଛି ଭୌତିକ ଜଗତ ଯାହା ସବୁ ଦେଖୁଛେ। ଯଦି ଜଣେ ସୂକ୍ଷ୍ମ ଭାବରେ ଚିନ୍ତା କରିବ, ସ୍ଥିର ଭାବରେ ଚିନ୍ତା କରିବ, ତାହେଲେ ସେ ଭଗବାନଙ୍କୁ ସବୁଠାରୁ ଦର୍ଶନ କରିପାରିବ। କିନ୍ତୁ ତଥାପି ଭଗବାନଙ୍କର ଏଇ ଯୋଉ ଯେତେ ପ୍ରକାଶ ରହିଲେ ମଧ୍ୟ, ଯେଉଁମାନେ ପଶ୍ଚନ୍ନପି ନ ପଶ୍ଚତି, ଯେଉଁମାନେ ଅଭକ୍ତମାନେ ଯେଉଁମାନେ ବିଭିନ୍ନ ପ୍ରକାର ପାପକର୍ମରେ ଲିପ୍ତ ଅଛନ୍ତି, ସେମାନେ ଏଇଭଳି ଭଗବାନଙ୍କୁ ଦେଖିପାରୁ ନାହାନ୍ତି। ସବୁ କାର୍ଯ୍ୟରେ ସବୁଠାରେ ଭଗବାନ ଜଣେ ଦର୍ଶନ କରିପାରିବ। ଜନ୍ମାଦି ଅଶ୍ୟ ଦତ୍ତ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି, ପ୍ରଥମ ଶ୍ଳୋକ ପ୍ରଥମ ଶବ୍ଦରେ ଏଇଟା ରହିଛି ଜନ୍ମାଦି ଅଶ୍ୟ ଦତ୍ତ, ସବୁକିଛି ଭଗବାନ ଠାରୁ ଆସୁଛି। ତେଣୁ ଜଣେ ଯଦି ଚିନ୍ତା କରିବ, ଯେତେ ଗବେଷକ ହୁଅନ୍ତୁ ଯେତେ ଯାହା କରନ୍ତୁ, ଯଦି ଚିନ୍ତା କରିବ ତାହେଲେ ସବୁକୁ ମୂଳରେ ଆସି ପହଞ୍ଚିବ, ସେ ଭଗବାନ ଠାରେ ପହଞ୍ଚିବ। କଣ ବେଦାନ୍ତ ସୂତ୍ର ପ୍ରଥମ ଯୋଉ ସୂତ୍ର ରହିଛି, ଅର୍ଥାତ ବ୍ରହ୍ମ ଜିଜ୍ଞାସା, ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରିବ ତାର ଦ୍ୱିତୀୟ ସୂତ୍ରକୁ ଆସି ପହଞ୍ଚିବ, ସେ ହେଉଛି ଜନ୍ମାଦି ଅଶ୍ୟ ଦତ୍ତ। ଏ ବେଦାନ୍ତ ସୂତ୍ର ଦ୍ୱିତୀୟ ସୂତ୍ର ହେଉଛି ଏଇଟା ଜନ୍ମାଦି ଅଶ୍ୟ ଦତ୍ତ। ତେଣୁ ଏଇ ଜନ୍ମାଦି ଅଶ୍ୟ ଦତ୍ତ ସୂତ୍ରରୁ ଆମର ଭାଗବତ ଆରମ୍ଭ ହେଇଛନ୍ତି। ଜନ୍ମାଦି ଅଶ୍ୟ ଦତ୍ତ ଅନ୍ୟାତ ଭିତରେ ତ ସାଥିଛି ଅଭିଜ୍ଞ, ଏଠି କୁହାଯାଉଛି କବି, କବି କହିଲେ ଅଭିଜ୍ଞ, କବି କହିଲେ ଅନେକ ଭଗବାନଙ୍କର ଯେତେ ରହିଛି ଜ୍ଞାନ ରହିଛି କେହି କଳ୍ପନା କରିପାରିବେ ନାହିଁ। ଭଗବାନ ସବୁ ଜ୍ଞାନ ଅହମ୍ ଜ୍ଞାନାନ ଜ୍ଞାନ ବତାମ ହମ୍, ଜ୍ଞାନବାନ ମାନଙ୍କର ଜ୍ଞାନ ହଉଛନ୍ତି ଭଗବାନ, ଭଗବାନ ଠାରୁ ସମସ୍ତେ ଜ୍ଞାନ ପ୍ରାପ୍ତ ହଉଛନ୍ତି। ଅହମ୍ କଣ ସର୍ବଶ୍ରେଷ୍ଠାନ ଉଦ୍ଦିଷ୍ଟ ନିବିଷ୍ଟ ମତା ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନ ଠାରୁ ଜ୍ଞାନ ସମସ୍ତେ ପ୍ରାପ୍ତ ହଉଛନ୍ତି। ତେଣୁ ଏ ଭଗବାନ ଯଦି ଦେଖିବ, ଯଦି ବିଚାର କରିବ ତାହେଲେ ସେ ଭଗବାନ ଦେଖି ଜାଣିପାରିବ। ରସମୈୟା ପ୍ରଭାସ୍ମି ସୂର୍ଯ୍ୟ ହୋ ପ୍ରଣବ ସର୍ବବେଦେଶୁ ଶବ୍ଦ କିଏ ପୌରୁଷମ ଋଷୁ। ପ୍ରଭୁପାଦ ମହାରାଜ କହନ୍ତି ଜଣେ ଯେତେବେଳେ ଚାହୁଁଛି କହୁଛି ମତେ ଭଗବାନ ଦେଖେଇ ଦେଇପାରିବ, ଭଗବାନ କହୁଛନ୍ତି ମୁଁ ଏଇଭଳି ଭାବେ ଦେଖା ହେବି। ଏଭଳି ନା ରସୋହମ ଅପ୍ସୁ କମତେୟ, ଯୋଉ ଜଳର ରସ ହଉଛନ୍ତି ଭଗବାନ। ଜଳ ଯେତେବେଳେ ଆମେ ପାନ କରୁଛେ ଯୋଉ ସ୍ୱାଦ ପାଉଛେ, ସେ ସ୍ୱାଦ ଜଣେ ଯଦି ଚିନ୍ତା କରିବେ ହଉଛନ୍ତି ଭଗବାନ ବୋଲି, ତାହେଲେ ସେ କୃଷ୍ଣ ଚେତନଶୀଳ ହେଇଯିବ, ଭଗବାନଙ୍କୁ ଦର୍ଶନ କରିପାରିବ। ରସମ ଅପ୍ସୁ କମତେୟ ପ୍ରଭାସ୍ମି ସୂର୍ଯ୍ୟ ହୋ, ଦେବତା ମାନଙ୍କର ସୂର୍ଯ୍ୟ ଏବଂ ଚନ୍ଦ୍ରର ଆଲୋକରେ ଜଣେ ଭଗବାନ ଦେଖିପାରିବ। ପ୍ରଭାସ୍ମି ପ୍ରଭା ଏ ଆଲୋକ ଭଗବାନ ଠାରୁ ଆସୁଛି। ଯଶ୍ୟ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି, ଏ ଯୋଉ ଆଲୋକ ବର୍ତ୍ତମାନ ସୂର୍ଯ୍ୟର ଆଲୋକ, ଏ ଆଲୋକ କୋଉଠି ଆସୁଛି? ଏ ଭଗବାନ ଠାରୁ ପ୍ରଦାନ କରୁଛନ୍ତି। ଜନ୍ମାଦି ଅଶ୍ୟ ସବୁକିଛି ତାଙ୍କ ଠାରୁ ଆସୁଛି। ପ୍ରଣବ ସର୍ବବେଦୀ, ସମସ୍ତ ବେଦରେ ସେ ହେଉଛନ୍ତି ପ୍ରଣବ ବା ଓଙ୍କାର, ଏବଂ ଆକାଶରେ ସେ ହେଉଛନ୍ତି ଶବ୍ଦ, ଏ ଶବ୍ଦରୁ ଏଇ ସୃଷ୍ଟି ହେଉଛି। ପୌରୁଷମ ଋଷୁ, ମନୁଷ୍ୟମାନଙ୍କ ଯୋଉ ମନୁଷ୍ୟତା, ଯୋଉ ନୃଷୁ ପୌରୁଷମ ଯୋଉ ପୌରୁଷତା ରହିଛି, ଏ ଭଗବାନ ଠାରୁ ଆସୁଛି। ତେଣୁ ତ୍ୱଂ ଦେବ ସତ୍ୟାଂ ଗୁଣକର୍ମ ଯୌନ, ଭଗବାନ ଯୋଉ ବିଭିନ୍ନ ପ୍ରକାର କର୍ମ କରୁଛନ୍ତି, ବିଭିନ୍ନ ପ୍ରକାର ଏଇ ଗୁଣର ପ୍ରଭାବରେ, ଏ ସତ୍ୱ ରଜତମ ଏ ତିନି ଗୁଣର ପ୍ରଭାବରେ ସବୁକିଛି ସୃଷ୍ଟି ହେଉଛି। ଗୁଣର ପ୍ରଭାବ, କାହାର ସତ୍ୟଗୁଣର ପ୍ରାଧାନ୍ୟ ରହିଛି, କାହାର ରଜଗୁଣର ପ୍ରାଧାନ୍ୟ ରହିଛି, କାହାର ତମଗୁଣର ପ୍ରାଧାନ୍ୟ ରହିଛି, କାହାର ମିଶ୍ରିତ ଗୁଣ ରହିଛି। ଏଇଭଳି ଭାବରେ 400,000 ପ୍ରକାର ମନୁଷ୍ୟ ଅଛନ୍ତି, 400,000 ପ୍ରକାର ମନୁଷ୍ୟ। ତେଣୁ ଏଇ ଯୋଉ ଭୂତ ପ୍ରକୃତି ଦ୍ୱାରା ଏସବୁ ସୃଷ୍ଟି ହେଉଛି, ସୃଷ୍ଟି ହେଉଛି, ବିସ୍ତାର ଲାଭ କରୁଛି, ଏଇଭଳି ଭାବରେ ବଢି ଚାଲୁଛି କର୍ମ। ଭଗବାନଙ୍କର ଏସବୁ କର୍ମ କରୁଛନ୍ତି, ଭଗବାନଙ୍କ ଦ୍ୱାରା ଏସବୁ ହେଉଛି କର୍ମ, କିନ୍ତୁ ସେ ଅବିକ୍ରିୟ, ସେ କେବେ ତାଙ୍କ ବିକାର ହୁଏ ନାହିଁ। ତେଣୁ ରେତ ତ୍ୱଜାୟାମ କବିମ ଆଜକାଲି ଭଗବାନ ହେଉଛନ୍ତି ପ୍ରକୃତିରେ, ତାଙ୍କର ଜନ୍ମ ନାହିଁ। ଆମେ ସବୁ ଯେହେତୁ ଆମେ ଜନ୍ମ ନେଇଛେ, ଆମେ ଚିନ୍ତା କରୁଛେ ସମସ୍ତଙ୍କର ଜନ୍ମ ରହିଛି, କିନ୍ତୁ ଭଗବାନ ହେଉଛନ୍ତି ଅଜ, ଭଗବାନଙ୍କ ଜନ୍ମ ନାହିଁ, ଆମର ମଧ୍ୟ ଜନ୍ମ ନାହିଁ, କିନ୍ତୁ ଆମେ ଯେହେତୁ ଶରୀର ପ୍ରାପ୍ତ ହଉଛେ ଆମର ସେଥିପାଇଁ ଜନ୍ମ ହଉଛି। ସେଥିପାଇଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ ତମର ନ ଜାୟତେ ମ୍ରିୟତେ ବା କଦାଚିତ, ଆମର ପ୍ରକୃତ ଜନ୍ମ ନାହିଁ କି ମୃତ୍ୟୁ ନାହିଁ, କିନ୍ତୁ ଆମେ ଏ ଯଦି ଶରୀରଟା ଗ୍ରହଣ କରୁଛେ ସେଥିପାଇଁ ଆମେ ଜନ୍ମ ନଉଛେ, କିନ୍ତୁ ଭଗବାନ ଶରୀର ହଉଛି ସଚ୍ଚିଦାନନ୍ଦମୟ ଶରୀର, ଆମ ଏ ଶରୀର ଭଳି ନୁହଁ, ସେ ହେଉଛନ୍ତି ପ୍ରକୃତିର ଅଜ, ତାଙ୍କର ଜନ୍ମ ନାହିଁ, କିନ୍ତୁ ଜନ୍ମ ନଥିଲେ ମଧ୍ୟ ସେ ଜନ୍ମ ନିଅନ୍ତି। ଏ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥ ସେ କଥା କହୁଛନ୍ତି। ଭଗବାନ ଚାହିଁଲେ ସ୍ୱୟଂ ପ୍ରକାଶ ହେଇଯାଇପାରିବେ, ଯେମିତି ନୃସିଂହଦେବ ଖମ୍ବରୁ ପ୍ରକାଶ ହେଇଗଲେ, ପାଞ୍ଚଟି ଯୋଉ 22 ତତ୍ତ୍ୱ, 22 ବା 24 ରହିଛନ୍ତି ଅବତାର, ତା ଦେହରୁ 5 ଅବତାରରେ କୌଣସି ପିତା ନାହାନ୍ତି, ପିତାମାତା ନାହାନ୍ତି। ମୀନ ଅବତାରରେ ଭଗବାନ ଆସିଥିଲେ, କୌଣସି ପିତାମାତା ଗ୍ରହଣ କରିନଥିଲେ। କୁର୍ମ ଅବତାରରେ କୌଣସି ପିତାମାତା ଗ୍ରହଣ କରିନାହାନ୍ତି। ତାପରେ ଆସିଲେ ଧନ୍ୱନ୍ତରି ରୂପରେ, ସେ କୌଣସି ପିତାମାତା ଗ୍ରହଣ କରିନାହାନ୍ତି। ମୋହିନୀ ରୂପରେ ଭଗବାନ କୌଣସି ପିତାମାତା ଗ୍ରହଣ କରିନାହାନ୍ତି। ଏବଂ ଭଗବାନ ନୃସିଂହଦେବ, ନୃସିଂହଦେବରେ ଏ 5 ଅବତାରରେ କୌଣସି ପିତାମାତା ନାହିଁ। ତାପରେ ବିଭିନ୍ନ ଅବତାରରେ ସବୁ ପିତାମାତା ଗ୍ରହଣ କରି ସେ ଆସିଛନ୍ତି ଭଗବାନ। ତେଣୁ ତାଙ୍କ ପିତାଙ୍କୁ ସେ ଆଗ ପଠାନ୍ତି, ବସୁଦେବ, ବସୁଦେବଙ୍କ ପୁତ୍ର ବାସୁଦେବ ରୂପରେ ଆସୁଛନ୍ତି। ବସୁଦେବ କହିଲେ ଶୁଦ୍ଧ ସତ୍ତ୍ୱ, ଶୁଦ୍ଧ ସତ୍ତ୍ୱ ସ୍ତରରେ ଆସିବେ ସେମାନେ ଭଗବାନଙ୍କୁ ପ୍ରାପ୍ତ ହେବେ। ତେଣୁ ଏଭଳି ଭାବରେ ଭଗବାନ ଅଜୟ ହେଲେ ମଧ୍ୟ ଭାଗବତ ତୃତୀୟ ସ୍କନ୍ଦ ଚତୁର୍ଦ୍ଧାରେ ଏ ଶ୍ଳୋକଟି କହିଛନ୍ତି ଉଦ୍ଧବ କହିଛନ୍ତି ଶ୍ଳୋକଟି ଯେ କଣ ସେ ଶ୍ଳୋକ ସେ କହୁଛନ୍ତି ଯେ ଯଦିଓ ଭଗବାନଙ୍କର କୌଣସି ଜନ୍ମ ନାହିଁ କିନ୍ତୁ ତଥାପି ସେ କର୍ମାଣି ଅନ୍ୟସ୍ୟ ଭବ ବ୍ୟବସ୍ଥତି କର୍ମ ଭଗବାନଙ୍କର କର୍ମ କିଛି ଆବଶ୍ୟକତା ନାହିଁ କିନ୍ତୁ ସେ କର୍ମ କରନ୍ତି କର୍ମାଣି ଅନ୍ୟସ୍ୟ ତାଙ୍କର କୌଣସି ଆବଶ୍ୟକତା ନାହିଁ ଆମେ ଯୋଉ କର୍ମ କରୁଛେ ବିଭିନ୍ନ ପ୍ରକାର ଆବଶ୍ୟକତା ଥିବାର ଆମେ କର୍ମ କରୁଛେ କିନ୍ତୁ ଭଗବାନ ଯୋଉ କର୍ମ କରୁଛନ୍ତି କୌଣସି ଅନିହ କୌଣସି ତାଙ୍କର ଆବଶ୍ୟକତା ନାହିଁ କିନ୍ତୁ କରୁଛନ୍ତି କାହିଁକି ନା ଆମ ପାଇଁ କରୁଛନ୍ତି ଜନ୍ମ କର୍ମ ଗୁଣକର୍ମ ଜନଉ ଯୋଉ କର୍ମ କରୁଛନ୍ତି ଭଗବାନ ତ ଏଇଭଳି ଭାବରେ ଜୀବନ କେମିତି ମଙ୍ଗଳ ବସିଥିବା ସେ କର୍ମ ସବୁ କରୁଛନ୍ତି ତେଣୁ କର୍ମାଣି ଅନ୍ୟସ୍ୟ ଭବ ଅବଶ୍ୟତେ ଭଗବାନ ହେଉଛନ୍ତି ଅଭବ ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେଉଛନ୍ତି ଭବ ଅବଶ୍ୟତେ ଦୁର୍ଗାଶ୍ରୟ ଥାରି ଭୟାତ୍ ପଳାୟନମ୍ ଯେମିତି ଭଗବାନ କାଳାତ୍ମନ ଯଦିଓ ଭଗବାନ ହେଉଛନ୍ତି କାଳ ଭଗବତ ଗୀତା ଦଶମ ଅଧ୍ୟାୟରେ ଏକାଦଶ ଅଧ୍ୟାୟରେ ଭଗବାନ କହିଲେ କାଳସ୍ମି ଲୋକକ୍ଷ ପ୍ରବୁଦ୍ଧ ମୁଁ ହେଉଛି କାଳ ସମସ୍ତଙ୍କୁ ସେ ନଷ୍ଟ କରନ୍ତି ତାଙ୍କର କିଛି ଭୟ ନାହିଁ ମତ ଭୟାତ୍ ବାହାତି ବାହାତ ଭଗବାନ ଭୟରେ ସମସ୍ତେ ଦେବତାମାନେ କାର୍ଯ୍ୟ କରୁଛନ୍ତି କିନ୍ତୁ ଆମେ ଦେଖିବା ଭଗବାନଙ୍କର ଯୋଉ ଲୀଳା ଭଗବାନ ଅରିଭୟାତ୍ ପଳାୟନମ୍ ଯେତେବେଳେ ଭଗବାନଙ୍କର ମଥୁର ଲୀଳାରେ ବର୍ଣ୍ଣନା କରାଯିବ ସତର ଥର ଆକ୍ରମଣ କରିଛନ୍ତି ଜରାସନ୍ଧ କଂସର ଶ୍ୱଶୁର ସତର ଥର ଯାକ ଭଗବାନ ତାକୁ ପରାହତ କରିଛନ୍ତି ତାକୁ ପରାସ୍ତ କରିଛନ୍ତି କିନ୍ତୁ ଅଷ୍ଟମ ଥର ଅଷ୍ଟାଦଶ ଥରରେ କଣ ହେଲା ନା ଭଗବାନ ନିଜେ ପଳାୟନ କଲେ ଭୟରେ ପଳାୟନ କରିଛନ୍ତି ତେଣୁ ଜରାସନ୍ଧ ଭାବିଲା ଯେ କୃଷ୍ଣ ପ୍ରକୃତ ନିର୍ବଳିଆ ଆଉ ପରେ ଯେତେବେଳେ ଭଗବାନ ଯିବେ ଭୀମ ଏବଂ ଅର୍ଜୁନଙ୍କ ସହିତ ଯିବେ ସେତେବେଳେ ସେ ଜରାସନ୍ଧ ଏକଥା କହିବ ତୁ ଜାଣିବ କୃଷ୍ଣ ଇଏ କୃଷ୍ଣ ତମେ ମୋ ଠାରୁ ଭୟ ପଳେଇ ଯାଇଥିଲୁ ମୁଁ ତୁମ ସହିତ କଣ ଯୁଦ୍ଧ କରିବି କେହି ସେ ଭୀମ ସହିତ ଯୁଦ୍ଧ କରି ଅନ୍ତିମରେ ସେ ମୃତ୍ୟୁବରଣ କରିବେ ସବୁ ଲୀଳା ସବୁ ରହିଛି ତେଣୁ ଭଗବାନ ଅରିଭୟାତ୍ ପଳାୟନ ଶତ୍ରୁ ଭୟରେ ଯେମିତି ପଳାୟନ କରୁଛନ୍ତି ଯଦିଓ ସେ ହେଉଛନ୍ତି କାଳାତ୍ମନ ଏବଂ ଯତ୍ ପ୍ରମଦା ଯୁତାଶ୍ରମ ସ୍ୱାତ୍ମନ ରତେ ଭଗବାନ ହେଉଛନ୍ତି ଆତ୍ମାରାମ ତାଙ୍କର ଯେତେବେଳେ ଲକ୍ଷ୍ମୀ ଦେବୀ ଯେତେବେଳେ ବାହାରିଥିଲେ ସମୁଦ୍ର ମନ୍ଥନରୁ ସେ କଥା ସେ କହିଥିଲେ ନୂନଂ ତପୋଜସ୍ୟନ ମନୁ ନିର୍ଜୟ ଜ୍ଞାନଂ କ୍ୱଚିତ୍ତସ୍ୟନ ସଙ୍ଗବର୍ଜିତ କଶ୍ଚିନ୍ ମହାନ୍ତସ୍ୟନ କାମ ନିର୍ଜୟ ସ ଈଶ୍ୱର କିଂ ପରତ ବ୍ୟପାଶ୍ରୟ ଏଇଭଳି ଭାବରେ ତିନୋଟି ଶ୍ଳୋକରେ ଭଗବାନଙ୍କର ଭଗବତ୍ତାକୁ ସେ ନିର୍ଣ୍ଣୟ କରିଛନ୍ତି ଲକ୍ଷ୍ମୀ ଦେବୀ ସମସ୍ତଙ୍କ ପାଖରେ କିଛି କିଛି ଦୋଷ ରହିଛି କିନ୍ତୁ ଭଗବାନ ପାଖରେ କୌଣସି ଦୋଷ ନାହିଁ କିନ୍ତୁ ତଥାପି ସେ ଭଗବାନ ପାଖରେ ଗୋଟେ ଦୋଷ ଦେଖିଲେ କଣ ନା ନ କାଂକ୍ଷତେ ହିଁ ମା ସେ ମଧ୍ୟ ଚାହୁଁନାହାନ୍ତି କିନ୍ତୁ ନ ଚାହିଁଲେ ମଧ୍ୟ ଲକ୍ଷ୍ମୀ ଦେବୀ ତାଙ୍କୁ ବରଣମାଳା ପ୍ରଦାନ କଲେ ଭଗବାନଙ୍କର ଦୋଷଟା ଗୁଣଟା ଭଗବାନ ଦୋଷ ଗୁଣରୁ ବିବର୍ଜିତ ଭଗବାନ ଦୋଷ ଗୁଣ ଆମ ପାଇଁ ରହିଛି ଭଗବାନ ପାଖରେ କୌଣସି ଦୋଷ ଗୁଣ ନାହିଁ ଏଗୁଡା ଉଦ୍ଧବ ଚିନ୍ତା କରି କହୁଛନ୍ତି ଛିଦ୍ୟତେ ଧୀର୍ବିଧାମୀୟ ମୋର ବୁଦ୍ଧି ଭ୍ରମ ହେଇଯାଉଛି ଭଗବାନଙ୍କ ଏଭଳି ଲୀଳା ରହିଛି ତେଣୁ ଦେବତାମାନେ ତାଙ୍କ ସ୍ତୁତିରେ ଏଇଭଳି ଭାବରେ କହିଛନ୍ତି ଯେ ତ୍ୱଙ୍ଗ୍ନ ସୁରାଣାମ୍ ଶିଷ୍ଟାନ୍ୟାନାଂ କୁଟସ୍ଥାଦ୍ୟ ପୁରୁଷ ପୁରାଣ ତ୍ୱଙ୍ଗ୍ଦେବ ଶକ୍ତ୍ୟା ଗୁଣକର୍ମ ଯୌନ ଭଗବାନ ଏଇଭଳି ଭାବରେ ତ୍ରିଗୁଣ ଭିତରେ ସବୁ ଆମେ ସବୁ ଜୀବନ ଯାପନ ସୃଷ୍ଟି ହେଉଛି ଆମେ କିଛି କାଳ ରହିକି ପୁଣି ଧ୍ୱଂସ ହେଉଛି ଏଇସବୁ କର୍ମ ସବୁ ଚାଲିଛି ଭଗବାନ ସେ ବ୍ୟବସ୍ଥା କରୁଛନ୍ତି ରେତସ୍ତଜାୟା ଏ ଅଜାୟା କହିଲେ ଏ ମାୟା ଦ୍ୱାରା ଏସବୁ କାର୍ଯ୍ୟ ଭଗବାନ କରୁଛନ୍ତି ରେତ ଭଗବାନ କି ହେଉଛି ଶକ୍ତି ରେତ ତେଣୁ କବିମ୍ ଆଦଧେ ଅଜ ଭଗବାନ ହେଉଛନ୍ତି କବିମ୍ ଭଗବାନ ହେଉଛନ୍ତି କେତେ ଜ୍ଞାନ ଭଗବାନ ରହିଛି ଆମେ ଚିନ୍ତା କରିବା କବିମ୍ ଭଗବତ ଗୀତାରେ ମଧ୍ୟ ଏ ଶ୍ଳୋକଟି ରହିଛନ୍ତି ଅଷ୍ଟମ ଅଧ୍ୟାୟରେ କବିମ୍ ପୁରାଣ ମନୁଷ୍ୟ ରମଣୁ ରଣ୍ୟାଙ୍କ ସମନୁ ସ୍ମରେ ଜ ସର୍ବସ୍ୱ ଧାତା ରମଚିନ୍ତ ରୂପମ ଆଦିତ୍ୟ ବର୍ଣ୍ଣ ତମସ ପରସ୍ତାର କେମିତି ଆମେ ଭଗବାନଙ୍କୁ ସବୁବେଳେ ଚିନ୍ତା କରିପାରିବା ଅର୍ଜୁନ ପଚାରିଥିଲେ କାହିଁକି ନା ଏ ଜନ୍ମର ଆମର ସାର୍ଥକତା ହେବ ଯଦି ଅନ୍ତିମ ସମୟରେ ଯଦି ଭଗବାନଙ୍କ ସ୍ମରଣ କରିପାରିବା ତେଣୁ ଅର୍ଜୁନ ପଚାରିଥିଲେ କେମିତି ଆମେ ସବୁ ଆପଣଙ୍କୁ ସବୁବେଳେ କଥମ ସବୁବେଳେ କେଥମ ବିଦ୍ୟା ମହମ ଯୋଗୀ ତ୍ୱାମ ସଦା ପରିଚିନ୍ତୟନ ମୁଁ କେମିତି ଆପଣଙ୍କୁ ସବୁବେଳେ ଚିନ୍ତା କରିବି ଏ ଶ୍ଳୋକର ଉତ୍ତରରେ ଏଇ ପ୍ରଶ୍ନର ଉତ୍ତରରେ ଭଗବାନ ଏ କଥାଟି କହିଥିଲେ ଏଇଭଳି ଭାବରେ ଦେଖିବା ସବୁବେଳେ ଚିନ୍ତା କରିବା କବିଂ ଭଗବାନ ହେଉଛନ୍ତି ସମସ୍ତ ଜ୍ଞାନ ତାଙ୍କ ରହିଛି କବିଂ ପୁରାଣ ସେ ହେଉଛନ୍ତି ପୁରାଣ ପୁରୁଷ କବିଂ ପୁରାଣ ଅନୁଶାସିତ ସବୁକିଛିର ସେ ହେଉଛନ୍ତି ନିୟନ୍ତ୍ରଣକାରୀ ଇଏ ହଉଛି ଯୋଗମିଶ୍ରା ଭକ୍ତି ବୋଲି ଆଚାର୍ଯ୍ୟ ମାନେ କହନ୍ତି। କବିଂ ପୁରାଣ ମନୁଷ୍ୟ ଶାସ୍ତ୍ର ରମଣ ଅଣୁରଣିଆ ସବୁଠାରୁ ଯେତେ କ୍ଷୁଦ୍ର ଠାରୁ ମଧ୍ୟ ସେ ହଉଛନ୍ତି କ୍ଷୁଦ୍ର। କବିଂ ପୁରାଣ ମନୁଷ୍ୟାଚିତରମ ଅଣୁରଣିଆ ସମନୁସ୍ମରେ ଏଇଭଳି ଭାବରେ ଆମେ ସ୍ମରଣ କରିବା ସର୍ବସ୍ୱ ଧାତା ତମଚିନ୍ତ ରୂପମ ସମସ୍ତଙ୍କର ସେ ହଉଛନ୍ତି ଧାତା ସମସ୍ତଙ୍କର ସେ ହଉଛି ସୃଷ୍ଟିକାରୀ ସୃଷ୍ଟିକର୍ତ୍ତା। ଏଇଭଳି ଭାବରେ ଅଚିନ୍ତ୍ୟ ରୂପ ଭଗବାନ ରୂପ ହଉଛି ବହୁତ ସୁନ୍ଦର ରୂପ ଭୌତିକ ଜଗତର ତ୍ରିଗୁଣ ରୂପ ନୁହଁ ସେ ଭଗବାନଙ୍କ ରୂପ। ଭଗବାନ ରୂପ ହଉଛି କଣ ନା କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଇଏ ହଉଛି ଭଗବାନଙ୍କ ରୂପ। ଆଦିତ୍ୟ ବର୍ଣ୍ଣମ ତମସ ପରସ୍ତାର ବହୁତ ଉଜ୍ଜଳ ଭଗବାନଙ୍କ ବର୍ଣ୍ଣ ଏବଂ ଅନ୍ଧକାରରୁ ସେ ହଉଛନ୍ତି ଉର୍ଦ୍ଧ୍ୱରେ ଏଇଭଳି ଭାବରେ ଜଣେ ସବୁବେଳେ ଚିନ୍ତା କରିପାରିବ ଅଷ୍ଟମଧ୍ୟାରେ ତେଣୁ ତ୍ୱଂ ଦେବ ଶକ୍ତ୍ୟାଂ ଗୁଣକର୍ମ ଯୌନ ରେତସ୍ତ୍ୱଜାୟାଂ କବିମ୍ ଆଦଦେ ଅଜ ହେ ଅଜ ପ୍ରଭୁ ଆପଣ ହିଁ ଆମ ସବୁ ସୃଷ୍ଟି କରୁଛନ୍ତି ଆପଣ ଆମକୁ କୃପା କଲେ ଆପଣ ଆମକୁ ଶକ୍ତି ଦେଲେ ଆମେ ବର୍ତ୍ତମାନ ଏଇ ସୃଷ୍ଟିକୁ ବିସ୍ତାର କରିବୁ। ଏଇଭଳି ଭାବରେ ଆଉ ଗୋଟିଏ ଶ୍ଳୋକରେ ଏଇଟା ସରିବ ତାପରେ ପୁଣି ଏଇ ସୃଷ୍ଟି ଲୀଳା ଚାଲିବ। ଏକଥା ଆମର ବିଶ୍ରାମ ଦେବା ପୂର୍ବରୁ ପଚାରିବା କ'ଣ କ'ଣ କିଛି ସନ୍ଦେହ ରହିଲା ବା ପ୍ରଶ୍ନ ରହିଲା ନହେଲେ ଆମ କଥା ବିଶ୍ରାମ ଦେବା।
ପାଞ୍ଚ ଜଣ ଗୋଟେ ଆଜ୍ଞା।